ଉପକାର କରିବା ଦରକାର। ଏଇଟା ବିଚାର କରିକି କୃତ ବ୍ୟବସ୍ଥିତ ନିଶ୍ଚୟ କରିନେଲେ ଭକ୍ତର କେତେ ବଡ଼ ତ୍ୟାଗ, କେତେ ନିଃସ୍ୱାର୍ଥପର ହେଇକି ଆଜି ସର ତ୍ୟାଗ କରୁଛନ୍ତି। ଦେଖ ଦଧ୍ୟମ ଅଥର୍ବେଣ ଅଥର୍ବ ଋଷିଙ୍କର ପୁତ୍ର ଦଧ୍ୟମ ଦଧିଚି ଋଷି ପରେ ଭଗବତ ବ୍ରହ୍ମଣୀ ଭଗବାନଙ୍କ ନିକଟରେ ପୂର୍ଣ୍ଣ ଭାବରେ ସର୍ବକୁ ସମର୍ପଣ କରିଦେଲେ, ପୂର୍ଣ୍ଣ ଭାବରେ ସର୍ବକୁ ତ୍ୟାଗ କଲେ। ବର୍ତ୍ତମାନ ସର୍ବ କିଭଳି ତ୍ୟାଗ କରିବେ କହୁଛନ୍ତି, ଏଇ ପ୍ରସଙ୍ଗ ଚାଲିଛନ୍ତି। ଦଧିଚି ଋଷିଙ୍କର ସର ତ୍ୟାଗ ଦେଖ, ତାର ବୃତ୍ରଙ୍କର ସର ତ୍ୟାଗ ଦେଖ, ଭକ୍ତମାନଙ୍କ ପାଇଁ ସର ତ୍ୟାଗର ବହୁ ଶିକ୍ଷା ଏଥିରେ ଅଛନ୍, ଆଉ ବିଶେଷ କରି ରୁଦ୍ର ପ୍ରଭୁଙ୍କର ଚରିତ୍ରରୁ। ସର ତ୍ୟାଗରେ ବି କେତେ ବ୍ୟାକୁଳ ହେଉଛନ୍ତି, ତମମୟ ସତ୍ୱକୁ ଛାଡ଼ିବା କିନ୍ତୁ କେତେ ବ୍ୟାକୁଳ ସିଏ ହେବେ। ଯତ୍ ଅଖି ଆସୁ ମନୋ ବୁଦ୍ଧି ତତ୍ତ୍ୱ ଦୃକ୍ତ ଭସ୍ତ ବନ୍ଦନ ଆସ୍ତିତ ପରମଂ ଯୋଗମ ନ ଦେହମ ବୁବୁଦେ ଗତମ। ଭଗବାନଙ୍କୁ ଶରୀର ଅର୍ପଣ କଲେ ଶରୀରଟା ସିନା ଆମେ ଆମେ ଅର୍ପଣ କରିଦେଉଛେ, କିନ୍ତୁ ମନଟା ତ ଅଲଗା ନା ଶରୀର ଠାରୁ। ମନ ଶରୀରର ସଙ୍ଗ ଦେଲେ ସଂସାର ଆମେ କିଛି କାର୍ଯ୍ୟ କରୁଛେ, ମନ ହିଁ ଶରୀର ସଙ୍ଗ ନ ଦେଲେ ଶରୀର ଇନ୍ଦ୍ରିୟମାନେ କିଛି କାମ କରିପାରିବେନି। ପ୍ରତ୍ୟେକ ଇନ୍ଦ୍ରିୟ ସହିତ ମନର ସଂଯୋଗ ଅଛି। ଶରୀରଟାକୁ ଅର୍ପଣ କରିଦେଲେ ମୁଁ ପ୍ରଭୁଙ୍କ ପାଖରେ ପରେ ଭଗବତ ବ୍ରହ୍ମଣୀ ଆତ୍ମାନ ସନ୍ଦେହ ଯହ ହଉ ଭଗବାନଙ୍କୁ ଅର୍ପଣ କରିଦେଲେ, ଅର୍ପଣ କରିଦେଇକି ମନ ଅଖି ଅଖି ମାନେ ଇନ୍ଦ୍ରିୟ ମନ ଆଉ ବୁଦ୍ଧି ତାକୁ ଅର୍ପଣ କରିଦେଲେ। କାହିଁକିନା ତତ୍ତ୍ୱଦୃକ୍ ଭୌତିକ ସବୁ ଜାଣନ୍ତି, ଶରୀର କେମିତି ଗଠନ ଭଗବାନଙ୍କର ଚିତ୍ତ ଶକ୍ତି ଜାଣନ୍ତି, ସବୁ ମେଟେରିଆଲ ଜାଣିଛି ସ୍ପିରିଚୁଆଲ ଜାଣିଛି ସବୁ ଜାଣନ୍ତି ତତ୍ତ୍ୱଦର୍ଶୀ। ଧୂସ୍ତ ବନ୍ଧନ ଶରୀର ଗୋଟେ ବନ୍ଧନ, ଆମେ ମୁକ୍ତ ନାହିଁ। ସେଥିପାଇଁ ଦୁଇ ଜୀବ ଯୋଗ ଅଛି, ବଦ୍ଧ ଜୀବ ମୁକ୍ତ ଜୀବ। ଆମେ ବଦ୍ଧ ବନ୍ଧନରେ ଅଛେ କାରଣ ଶରୀର ଗୋଟେ ବନ୍ଧନ, ଶରୀର ସବୁ ଗୋଟେ ବନ୍ଧନ। ଆପଣ ଦେଖନ୍ତୁ ମଳ ମୂତ୍ର କ୍ଷୁଦା ତୃଷ୍ଣା କାମ କ୍ରୋଧ ସବୁ ପ୍ରତି ଉପାଦାନ ଆମକୁ ବାନ୍ଧିକି ରଖିଛି, ଗୋଟେ ବନ୍ଧନ ଆମକୁ ଜବରଦସ୍ତି ବାନ୍ଧିକି ରଖାଯାଇଛି। କ୍ରୋଧ ଆସିଲେ ଆପଣ ହିଂସା ଭାବୁଥିବେ କିନ୍ତୁ ଆପଣ କ୍ରୋଧ ଦ୍ୱାରା ବନ୍ଧା ହେଇକି ରହିଛନ୍ତି, ଏ ଠିକ୍ ଜିନିଷ ନୁହେଁ କିନ୍ତୁ ଚେକ୍ କରିପାରିବେ। କାମ ଆସିବ ନିଜକୁ ନିଜେ ନିନ୍ଦା କରୁଥିବେ କିନ୍ତୁ ଭୋଗ କରୁଥିବେ, ବନ୍ଧନ ଶରୀର ଗୋଟେ ବନ୍ଧନ। କିନ୍ତୁ ଧ୍ୱସ୍ତ ବନ୍ଧନ ଭଗବାନଙ୍କୁ ଦେଇ ଇନ୍ଦ୍ରିୟ ମନ ସର୍ବକୁ ଅର୍ପଣ କଲେ, ଇନ୍ଦ୍ରିୟ ମନ ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ସମର୍ପିତ କରିକି ଧୂସ୍ତ ବନ୍ଧନ ଶରୀର ବନ୍ଧନରୁ ଉଦ୍ଧାର ପାଇଲେ। କାରଣ ସେ ବଶୀଭୂତ କରିଥିଲେ, ନାରାୟଣ କବଚଙ୍କୁ ବାରମ୍ବାର ଅଭ୍ୟାସ କରିଥିଲେ, ଆଉ ତାଙ୍କ ଜୀବନର ସଫଳ ଏଇଥିପାଇଁ ହେଲା ସେ ବହୁତ ଖୁସି ହେଉଥିଲେ ଯେ ଭଗବାନ ଦେବତାମାନଙ୍କୁ ପଠେଇଛନ୍ତି ମୋ ନିକଟକୁ, ମୋ ଭଳି ହତଭାଗା ଜୀବ ନିକଟକୁ। ଆଉ ଏ ଶରୀରର କ'ଣ ବଡ଼ ଉପକାର ଅଛି, ବଡ଼ ଆନନ୍ଦିତ ହୋଇ ଭଗବାନଙ୍କ ଶରୀରଟାକୁ ଅର୍ପଣ କଲେ। ଯେମିତି ଗୁରୁଙ୍କ ଆଦେଶରେ ଶିଷ୍ୟ ଏ ଶରୀରଟାକୁ ସମର୍ପିତ କରିଥାଏ ନିଷ୍କପଟ ଭାବରେ, ଗୁରୁ ନିଷ୍କପଟ ଭାବରେ ସେଭଳି ପୁରା ଅର୍ପଣ କରିଦେଲେ ଏବଂ ଶରୀରକୁ ତ୍ୟାଗ କଲେ। ଏଠି ଆସ୍ତିତମ ପରମମ ଯୋଗମ ଏ ଶବ୍ଦ ଅଛନ୍ତି, ପରମମ ଯୋଗମ ପ୍ରଭୁପାଦ ଏଠି ଶ୍ଳୋକ ରଚନା କରିଥିବେ, ଯୋଗୀ ନାମ ବି ସର୍ବେଶ ମଦଗତ ଅନ୍ତରାତ୍ମା ସଦା ମନ ଭଜତିବା। ପରମ ଯୋଗ ହେଉଛି ଭକ୍ତି ଯୋଗ, ଭକ୍ତି ଯୋଗରେ ତନ୍ମୟ ଅବସ୍ଥା ରହିଗଲେ ନ ବୁବୁଧେ ତାଙ୍କ ଦେହ କ'ଣ, ମୁଁ ଦଧିଛି ମୁଁ ଶରୀର ତ୍ୟାଗ କଲି ଦେହର ଧର୍ମ କିଛି ବିଚାର କରିପାରିଲେ ନ ବୁବୁଧେ, ଦୁସ୍ତ ବନ୍ଧନ ଏଇଟା କୁହାଯାଏ। କୌଣସି ବନ୍ଧନ ନାହିଁ, କୌଣସି ଅଭିମାନ ନାହିଁ, ଆଉ କୌଣସି ଅଭିମାନ ସମସ୍ତ ଅଭିମାନରୁ ମୁକ୍ତ ହିଁ ପ୍ରଭୁଙ୍କର ଶରଣାଗତ ହେଇଗଲେ ଭକ୍ତି ଯୋଗର ଇଏ ହେଉଛି ସଫଳତା। ଶରୀର ତ୍ୟାଗରେ ଗତକାଲି ଶୁଣୁଥିଲା ଆମେ ଶରୀର ତ୍ୟାଗରେ କେତେ କଷ୍ଟ, କିନ୍ତୁ ଭକ୍ତି ଯୋଗରେ କଷ୍ଟ ନାହିଁ। ଭଗବାନଙ୍କୁ ଅର୍ପିତ କରିଦେଲା ପରେ ଯୋଗୀ ଆଉ ଜାଣିପାରେ ସେ ବନ୍ଧନ ଶରୀର ବନ୍ଧନ କେମିତି ଉଦ୍ଧାର ପାଇବ। ଯେମିତି ଗୋଟେ ଛୋଟିଆ ଉଦାହରଣ ଆପଣ ନେବେ, ଶରୀରଟାକୁ ମଣିଷ ବଞ୍ଚି ବଞ୍ଚି ବି ଆମେ ବର୍ତ୍ତମାନ ବସିଛେ ବସୁ ବସୁ ବି ଭୁଲି ଯାଇପାରିବା, ଶରୀରଟାକୁ ଭୁଲି ହେବ ଭକ୍ତି ଯୋଗରେ। ପ୍ରମାଣ ଆପଣ ଦେଖନ୍ତୁ, ଗୋଟେ ଲୋକ ବୃଦ୍ଧ ହେଇଯାଉ ସେ ବଞ୍ଚିଥିବା ଅବସ୍ଥା ଶରୀରକୁ ଭୁଲିଯାଏ, ବୁଢ଼ା ଲୋକ ଘରେ ବସିଥିବେ ସେ ଉଲଗ୍ନ ହେଇକି ବସିଥିବ, ତା ସ୍ତ୍ରୀ ଥିବ ବୋହୂ ଥିବ ଝିଅ ଥିବ ପୁଅ ଥିବ ଶରୀର ଜ୍ଞାନ କିଛି ନଥିବ, ସେ ଭୁଲି ଯାଇଛି ସେ ବସିଥିବ ଉଲଗ୍ନ ହେଇକି ବସିଥିବ। ଗୋଟେ ପାଗଳ ଗୋଟେ ପାଗଳ ମୁଁ କେତେଥର ମୁଁ ଦେଖିଛି ଟ୍ରେନରେ ବସିଥିଲା ବେଳେ ଯେଉଁ ହୀନ ବସ୍ତୁକୁ ଧରନ୍ତି ଆଉ ଖାଆନ୍ତି, ଆପଣ ଦେଖିଲେ ଆରେ ଏ ଲୋକଟା କ'ଣ କିଛି ବିଚାର ବିଚାର କ'ଣ ତାର ମନ ନାହିଁ, ସର୍ବଧର୍ମର ନାହିଁ, ଉଲଗ୍ନ ଉଲଗ୍ନ ହେଇଥିବେ, କ'ଣ ସବୁ ପଚା ଜିନିଷକୁ ଖାଉଥିବେ, ତାର ମନ ବର୍ତ୍ତମାନ ନାହିଁ, ଶରୀରଟାକୁ ସେ ଭୁଲି ଯାଇଛନ୍, ଭୋକ ବି ଲାଗିବ, ପାଗଳ ବସି ଗପୁଥିବେ ଗପୁଥିବେ ଗପୁଥିବେ, ଆସି ଚାଲିଥିବ ଚାଲିଥିବ, ଶରୀରକୁ ଭୁଲି ଯାଉଛନ୍। ଯଦି ଭୌତିକ ଜିନିଷରେ ମନ ଆବିଷ୍ଟ ରହିଗଲା ବେଳକୁ ସେ ଶରୀରଟାକୁ ଭୁଲି ଯାଉଛନ୍, ତାହେଲେ ଆଧ୍ୟାତ୍ମିକ ଜିନିଷ ଭଗବତ ଭକ୍ତିରେ କେମିତି ଭୁଲି ହେବ, ଶରୀରଟା ଶରୀରକୁ ଭୁଲି ହେବ। ଧୂସ୍ତ ବନ୍ଧନ, ଜଣେ ଭଗବତ ଭକ୍ତିରେ ତଲ୍ଲୀନ ଅବସ୍ଥାକୁ ଆସିଲେ ସେ ଶରୀର ତ୍ୟାଗ କଲେ ତାକୁ ଶରୀରର କ୍ଲେଶ, ଶରୀରର ଭାବନା, ଅଭିମାନ ଏସବୁ କିଛି ରହିବ, କାରଣ ଏସବୁ ସମର୍ପିତ କରିଦେଇଛି ଏବଂ ଦଧିଚୁରୁ ସେଇଟା ସମର୍ପିତ କରିଦେଲେ, ଭଗବାନଙ୍କୁ ସମର୍ପିତ କରି ଶରୀରକୁ ତ୍ୟାଗ କରିଦେଲେ। ଆଉ ସ୍ୱର୍ଗରେ ମହାରାଜ ପ୍ରସଙ୍ଗଟି କହିଛନ୍ତି, ସ୍ୱର୍ଗରେ ଯେଉଁ ଗାଭୀ ଅଛନ୍ତି, କି ଗାଭୀ, ସୁରଭି, ଏଭଳି ଗାଭୀ ଜଣେ ଆସିଲେ, ବହୁ ଗାଭୀ ତ ଅଛନ୍ତି, ସୁରଭିକା ଗାଭୀ ଆସିଲେ, କାରଣ ତାଙ୍କ ଶରୀର ତ ବହୁତ ନାରାୟଣ କବଚରେ ସିଦ୍ଧ ହୋଇଛନ୍ତି, ଅସ୍ଥିରାକୁ ବାହାର କରିବେ କିଏ, ଶରୀରଟା ସିନା ତ୍ୟାଗ କରିଦେଲେ କ'ଣ ଅସ୍ଥିରାକୁ ନେବେ କେମିତି, ଇନ୍ଦ୍ର କି ଛୁଆଁ ଛୁଇଁ କରିନାହାନ୍ତି। ସେ ଗାଭୀ ସୁରଭି କ'ଣ ଭୁଲି ଯାଇଛି, ତାଙ୍କୁ ଲେହନ କରିକରି ଚାଟି ଚାଟି ତାଙ୍କ ଶରୀରର ସବୁ ଯାହା ମାଂସାଦି ସବୁ ସବୁ ଭକ୍ଷଣ କରିଦେଲେ, ଅସ୍ଥି କେବଳ ରହିଲା, ଏବଂ ଇନ୍ଦ୍ର ସେ ଅସ୍ଥିକୁ ଧରି ବର୍ତ୍ତମାନ ଚାଲିଲେ ବିଶ୍ୱକର୍ମାଙ୍କ ନିକଟକୁ। ଭଗବାନ କହିଛନ୍ତି ନିଜର ବଜ୍ର ନାହିଁ, ନିଜ ବଜ୍ରକୁ ତ ବୃତାସୁର ଭିତରେ ରଖିଛି ବର୍ତ୍ତମାନ ସୁଦ୍ଧା, ଉଗାଳି ନାହିଁ, ଉଗାଳିବ ଲାଷ୍ଟରେ, ଭୋମିଟିଂ ଯାକ ଇଂଲିଶରେ କହିଛି ବାହାର କରିବା ପରେ। ଆଉ ଇଥ ଇନ୍ଦ୍ର ବଜ୍ର ଉଦ୍ୟମ୍ୟ ନିର୍ମିତ ବିଶ୍ୱକର୍ମଣ ମୁନେ ଶକ୍ତି ଉତ୍ସିକ୍ତ ଭଗବତ ତେଜସାନ୍ୟୁତ। ଆମର ଗୋଟେ ଓଡ଼ିଆର କଥା ଅଛି ଜାଣିଛନ୍ତି ନା, କିରା କ'ଣ କି ରଜା ସେ ବାହୁବଳେ ରଜା କ'ଣ କୁହନ୍ତି ଆରମ୍ଭରେ, କିଚକ ବାହୁବଳେ ବିରାଟ ରଜା, ବିରାଟ ରଜାର କି ବଳ ଅଛି, ସେ କିଚକର ବାହୁବଳରେ ବିରାଟ ରଜା ହେଇଥିଲା। ଇନ୍ଦ୍ରଙ୍କର କ'ଣ ଅଛି ଯେ ବିଶ୍ୱ ଖେଳା ଆସି ମଘବନ ଯେ ଶହେ ଅଶ୍ୱଯଜ୍ଞ ଅଶ୍ୱମେଧ ଯଜ୍ଞ କରିକି ବିଷୟକୁ ଭୋଗିବା ପାଇଁ ସ୍ୱର୍ଗକୁ ଯାଇଛନ୍ତି, ଯିଏ ଉର୍ବଶୀକୁ କ୍ଷଣ ନ ଦେଖିଲେ ପାଗଳ ବୋଲି ହେଇଯାଆନ୍ତି, ତାଙ୍କର ଆଉ ଏ ନିଷ୍କାମ ଭକ୍ତର ବୃତ୍ରଙ୍କର ଆକାଶ ପାତାଳ ତଫାତ ଭାବରେ, ତାଙ୍କର କି ତେଜ ଅଛି, ଯାହା ତେଜ ଥିଲା ବ୍ରହ୍ମତ୍ୟା ବିଶ୍ୱରୂପ ଭଳି ନିଷ୍କାମ ବ୍ରହ୍ମଚାରୀକୁ ବିନା ଦୋଷରେ ସରଳ ବ୍ରହ୍ମଚାରୀଙ୍କର ମସ୍ତକୁ କାଟିଦେଲେ, ପୁରୋହିତତ୍ଵ ଗୁରୁ ବୋଲି ଗ୍ରହଣ କରିକି ତେଜ ହିଁ ନେଇ ଯାଇଥିଲେ। କିନ୍ତୁ ଭଗବାନଙ୍କର ବିଭୂତି ତ ଭଗବାନଙ୍କ ତ ବଡ଼ ଦୟାମୟ, ସେ ତ ଯାହାକୁ ଥରେ ଗ୍ରହଣ କରିଦିଅନ୍ତି ତା ତ୍ୟାଗ କରନ୍ତି ନା, ତାଙ୍କର ସ୍ୱଭାବ ଏଇଟା। ଇନ୍ଦ୍ର ଆଜି ଦୁଇ ଶକ୍ତିରେ ହୀନ ଶକ୍ତି ହେଇଥିଲେ, ଦୁଇ ଶକ୍ତିରେ ମୁନେ ଶକ୍ତି ବି ମୁନେ ଶକ୍ତି ବି ଉତ୍ସିକ୍ତ ଉଜ୍ଜିତ, ଏ ନାରାୟଣ କବଚ ଅଭ୍ୟାସ କରିଥିଲେ ଯେଉଁ ବଜ୍ରଟକୁ ହସ୍ତରେ ଧରିବା ପରେ ନାରାୟଣ କବଚର ଯେଉଁ ଶକ୍ତି ଥିଲା, ତାଙ୍କର ଅସ୍ଥିରେ ବି ସେ ଶକ୍ତି ଥିଲା, ସେଥିରେ ଉଜ୍ଜିତ ହେଇଗଲେ, ପୁରା ଶୋଭିତ ହେଲେ, ଆଉ ଉତ୍ସିକ୍ତ ଭଗବତ ତେଜସାନ୍ୱିତ, ଆଉ ଭଗବତ ତେଜ ବି ଚାଲି ଆସିଲା, କାହିଁକି ମନ୍ତ୍ର ଶକ୍ତିରେ ଆସିଲା, ଆଉ ଭଗବତ ଭଗବାନ ବି କାମନା କରିଛନ୍ତି, ଭଗବାନଙ୍କର ଇଚ୍ଛା, ଭଗବାନ ଆଦେଶ ଦେଇଛନ୍ତି ନା, ଦୁଇ ତେଜରେ ତେଜାନ୍ୱିତ ହେଲେ। ଅଥ ଇନ୍ଦ୍ର ବଜ୍ରମ ଉଦମ୍ୟ ନିର୍ମିତ ବିଶ୍ୱକର୍ମା, ସ୍ୱର୍ଗର ଶିଳ୍ପୀ ବିଶ୍ୱକର୍ମା ସେ ଅସ୍ଥିକୁ ନେଲେ, ସେଥିରେ ବଜ୍ର ନିର୍ମାଣ କଲେ। ଆଉ ଇନ୍ଦ୍ର ଆଜି ଦେବଗଡ଼ ତିନି ଲୋକରେ ସମସ୍ତେ ହସୁଛନ୍ତି ଦେଖିକି ଇନ୍ଦ୍ରଙ୍କୁ, କାହିଁକି ନା ଇନ୍ଦ୍ର ବଡ଼ ଦୁଃଖୀ ଅବସ୍ଥାରେ ଥିଲେ, ବ୍ରହ୍ମ ତେଜ ହାନି ହେଇଯାଇଛି, ଏକ ବ୍ରହ୍ମ ତେଜ ତାଙ୍କର ହାନି ହେଇଯାଇଛି, କେଉଁଥିପାଇଁ ନା ବ୍ରହ୍ମତ୍ୟା ଦୋଷ ଲାଗିଛି, ଅପରାଧୀର ମନ ସବୁବେଳେ ମ୍ଳାନ ଅବସ୍ଥାରେ ଥାଏ ନା, ଭୁଲ କାମ କରିଛନ୍ତି, ଏବଂ ଦ୍ୱିତୀୟରେ ଅସୁରମାନେ ସବୁ ନେଇଯାଇଛନ୍ତି, ଅସୁର ସବୁ ଅସ୍ତ୍ର ନେଇଯାଇଛି କିଏ ରୁଦ୍ର, କିନ୍ତୁ ବର୍ତ୍ତମାନ ଯେତେବେଳେ ପାଇଗଲେ ଭଗବତ ତେଜ ଆଉ ମୁନିଙ୍କର ଶକ୍ତି, ବୃତ୍ରଦେବଗଣେ ସର୍ବେ ଗଜେନ୍ଦ୍ର ଉପରେ ଶୋଭିତମ୍ ସ୍ତୁୟମାନୋ ମୁନିଗଣେ ସ୍ତ୍ରୈଲୋକ୍ୟମ୍ ହର୍ଷୟନ୍ ଇବ ହର୍ଷ ନିବ ନ ତୁ ହର୍ଷୟନ୍ ଇବ ଲାଗିଛି ତିନି ଲୋକ ଯେଭଳି ସବୁବେଳେ ହସୁଛି କି ଏଇଭଳି ଶୋଭା ହଉଥିଲେ ଇନ୍ଦ୍ର, କାହିଁକି ନା ଇନ୍ଦ୍ରଙ୍କର ବର୍ତ୍ତମାନ ତିନୋଟି ଶୋଭା ଏ ଶ୍ଳୋକରେ ବର୍ଣ୍ଣନା କରାଯାଉଛନ୍ତି। ବୃତ ଦେବଗଣେ, ଦେବତା ମାନଙ୍କ ସହିତ ବୃତ ଅଛନ୍ତି, ଆଉ ଗଜେନ୍ଦ୍ର ଉପପର୍ଯ୍ୟତ ଶୋଭିତମ, ତାଙ୍କର ଯେଉଁ ଗଜେନ୍ଦ୍ର ଭଗବାନଙ୍କର ବିଭୂତି ତାଙ୍କ ନାଁ ହେଉଛନ୍ତି ଐରାବତ, ଗଜେନ୍ଦ୍ରଣମ ଐରାବତ। ମୁଁ ଗଜେନ୍ଦ୍ରମାନଙ୍କ ଭିତରେ ଐରାବତ, ସମୁଦ୍ର ମନ୍ଥନ ବାହାରିଥିଲେ ଇନ୍ଦ୍ର ତାକୁ ପାଇଛନ୍ତି। ଦୁଇଟି ସୁବିତ ଆଉ ସ୍ତୁୟମାନ ମୁନିଗଣ, ମୁନିଗଣ ଏଣେ ବଜ୍ର ଧରିଛନ୍ତି, ଭଗବତ ତେଜ ଅଛି, ଏଣେ ଭଗବାନଙ୍କ ଶକ୍ତି ପ୍ରାପ୍ତ ହେଇଛନ୍ତି, ଏଣେ ଐରାବତ ଉପରେ ଉପବେଶନ କରିଛନ୍ତି। ମୁନିମାନେ ସ୍ତୁତି କରୁଛନ୍ତି, ଦେବତାମାନେ ସବୁ ଚାରିକରରେ ବେଷ୍ଟନ କରି ରହିଛନ୍ତି ଇନ୍ଦ୍ରକୁ। ଇନ୍ଦ୍ର ବଡ଼ ଶୋଭିତ ହେଉଛନ୍ତି, ସ୍ତ୍ରୈଲୋକ୍ୟ ହର୍ଷୟାନିବ, ତିନି ଲୋକ ଯେଭଳି ସବୁବେଳେ ହସୁଛି କି, କିନ୍ତୁ ବୃତ୍ର ଆଗେ ଆକ୍ରମଣ କରିନାହାନ୍ତି। ପ୍ରଥମରୁ ବୃତ୍ର ଆଗେ ଆକ୍ରମଣ କରିଥିଲେ, ଇନ୍ଦ୍ର ଆକ୍ରମଣ କରିଥିଲେ। ବୃତ୍ରଙ୍କର ସବୁଠୁ ମହାନ ଗୁଣ ହେଲା, ଯଦିଓ ସେ ଶରୀର ବ୍ୟାକୁଳତା ଚାହୁଁଛନ୍ତି ଶରୀରକୁ ତ୍ୟାଗ କରିବା ପାଇଁ, କିନ୍ତୁ ଅଧର୍ମ ତାଙ୍କର ଗୋଟିଏ ଗୋଟିଏ ପଏଣ୍ଟ ଆପଣ ଆଲୋଚନା କରିବେ, କେବେ ସେ ଭୁଲ କର୍ମ କରିନାହାନ୍ତି। ଏ ମହାପୁରୁଷଙ୍କ ଲକ୍ଷଣ, ଇଏ ଭକ୍ତର ଲକ୍ଷଣ, ଇଏ ଶକ୍ତିପ୍ରାପ୍ତ ହେଲେ ବୃତ୍ରଙ୍କ ପାଖକୁ ଇଏ ନିଜେ ଯାଉଛନ୍ତି। କିଏ ଇନ୍ଦ୍ର କେମିତି ଯାଉଛନ୍ତି ତାର ଉଦାହରଣ ଦେଉଛନ୍ତି, ତୁଳନା ଦେଉଛନ୍ତି ସୁଖଦେବ ଗୋସ୍ୱାମୀ। ବୃତ୍ରଭ୍ୟଦ୍ରବତ୍ସକ୍ରମ ଆସୁରିନିକଜୂତପେଇ ପରିଅସ୍ତମ ଓଜସାରାଜନ୍ କ୍ରୁଦ୍ଧ ରୁଦ୍ର ଇବନ୍ତକ। ରୁଦ୍ର ଶିବଜୀ କ୍ରୋଧ ହେଇକି ଯମରାଜଙ୍କୁ ଯେମିତି ଦୌଡ଼ଥିଲେ ସେଇଭଳି ବୃତ ଅଭ୍ୟଦ୍ରବତ୍, ଏଇମାନଙ୍କ ସହିତ ବୃତ ହେଇକି ପରିପୂତ ହେଇକି, ଦେବତାମାନଙ୍କ ସହିତ ପରିପୂତ ହେଇକି ଅଭ୍ୟଦ୍ରବତ୍ ଚାଲିଲେ ଆଟାକ୍ କରିବା ପାଇଁ। କିଏ ନା ଶକ୍ର, ଯିଏ ଶହେଟି ଅଶ୍ୱମେଧ ଯଜ୍ଞ କରିଥିଲେ ଇନ୍ଦ୍ର, କାହାକୁ ନା ଆସୁରିନିକ ଯୁଦ୍ଧ ପାଇଁ, ଆସୁରୀମାନଙ୍କର ଅସୁରମାନଙ୍କ ଯୁଦ୍ଧ ଭିତରେ ଯେଉଁ ରହିଥିଲେ ଯୁଦ୍ଧନାଥ, କି ବୃତ୍ର ତାଙ୍କୁ ଆଟାକ୍ କରିବା ପାଇଁ କହିଲେ। କେବେ ଆଟାକ୍ କରିବା ପାଇଁ, ଆକ୍ରମଣ କରିବା ପାଇଁ ଯାଉଛନ୍ତି, ଆକ୍ରମଣର ତୁଳନା ଦେଉଛନ୍ତି। ଶିବଜୀ ଯେମିତି ଧାଇଁଥିଲେ ମାରିବା ପାଇଁ, କାହାକୁ ନା ଯମରାଜ, ଶିବଜୀ ବଡ଼ ଶାନ୍ତ ଲୋକ, ସବୁଠୁ ଶାନ୍ତ ଲୋକ ସିଏ, କ୍ରୋଧ ଲୋକ କ୍ରୋଧ କଲେ ବେଶ ସମୟ ରହିବେ, ଯିଏ ସବୁବେଳେ କ୍ରୋଧ କରେ ତାର ବେଶ ସମୟ ରହିବେ, ପରୀକ୍ଷା କର, ସାଙ୍ଗେ ସାଙ୍ଗେ କ୍ରୋଧ କରିଦିଏ ପୁଣି ସାଙ୍ଗେ ସାଙ୍ଗେ ବୁଝିଯିବ, କିନ୍ତୁ ଥଣ୍ଡା ଲୋକ ଯଦି କ୍ରୋଧ କରିବେ ସିଏ ଏତେ ଶୀଘ୍ର ବୁଝିବେ। ଶିବଜୀ ସେଭଳିଆ ଭାରି ଥଣ୍ଡା ଲୋକ, ଭଜନ ଭଜନ କରିବେ, କିନ୍ତୁ ଯେତେବେଳେ କ୍ରୋଧ କରିବେ ଆଉ ସମ୍ଭାଳିବା କଷ୍ଟ। ଏ ଘଟଣା ମୃକଣ୍ଡ ମୁନିଙ୍କ ନିକଟରେ ହେଇଥିଲା। ମୃକଣ୍ଡ ଋଷି ତାଙ୍କର ପତ୍ନୀକୁ ନେଇକି ଭଜନ କରନ୍ତି, ବହୁତ ଭଜନଶୀଳ ମୃକଣ୍ଡ ଋଷି, ଗୃହସ୍ଥ ଜୀବନରେ ତାଙ୍କର ସନ୍ତାନ ନଥିଲା, ଚିନ୍ତା ବି କରନ୍ତି ଠିକ ଅଛି ଭଗବାନଙ୍କର ଆଶୀର୍ବାଦ, ସନ୍ତାନ କ'ଣ ଆମର ହବ। କିନ୍ତୁ ଦିନେ ଗୃହରୁ ବାହାରୁଛନ୍ତି, ତାଙ୍କର ଆଶ୍ରମରୁ ବାହାରୁଛନ୍ତି, ଜଣେ ସ୍ତ୍ରୀ ଲୋକ ତାଙ୍କୁ ଦେଖିଲେ, ଦେଖି ଘୃଣା କରି କହିଲେ, ଆରେ ସକାଳୁ ସକାଳୁ ଏଇ ଅପୁତ୍ରିକର ମୁହଁଟା ମୋର ଦର୍ଶନ ହେଲା, ଆଜି କି ଯୋଗ ଅଛି କି ଜାଣି। ଏଗୁଡ଼ି ସ୍ତ୍ରୀ ଲୋକ ଯେମିତି କହିଦେଲା, ମୃକଣ୍ଡ ଋଷି ବହୁତ ବାଧିଲା, ଓହୋ ମୁଁ ଅପୁତ୍ରିକ, ମୋର ସନ୍ତାନ ନାହିଁ, ଠିକ ଅଛି ମୁଁ ଶିବଜୀଙ୍କୁ ଆରାଧନା କରିବି। ଶିବଜୀଙ୍କୁ ଏତେ ସୁନ୍ଦର ଭାବରେ ଆରାଧନା କଲେ ଆଶୁତୋଷ ତ ଶୀଘ୍ର ସନ୍ତୁଷ୍ଟ ହେଇଯିବେ, ଶୀଘ୍ର ହିଁ କ୍ରୋଧ ହେଇଯିବେ। ଶିବଜୀ କହିଲେ ଠିକ ଅଛି, ପୁତ୍ର ତୁମେ ଭାଗ୍ୟର ନାହିଁ, କିନ୍ତୁ ମୁଁ ଦଉଛି, କିନ୍ତୁ ସେ ପୁତ୍ର ତୁମର 16 ବର୍ଷ ରହିବ, କି କି କୁହନ୍ତି 20 ବର୍ଷ ରହିବ, 16 ବର୍ଷ ରହିବ, 16 ବର୍ଷ ପରେ ସେ ପୁତ୍ର ଚାଲିଯିବ। ଏତିକି କହିଲେ ଶିବଜୀ, ଦେଇଦେଲେ, ପୁତ୍ର ପ୍ରାପ୍ତ ହେଲେ। କିନ୍ତୁ 16 ବର୍ଷ ଯେତେବେଳେ ପ୍ରବେଶ କଲା, ଦେଖିଲେ ବାବା ମୃକଣ୍ଡ ଋଷି ଆଉ ତାଙ୍କର ପତ୍ନୀ ସବୁବେଳେ ମନ ଦୁଃଖରେ ବସିଲେ, ସବୁବେଳେ ମନ ଦୁଃଖରେ ବସିଲେ, ତାର ମନ ଦୁଃଖରେ ବସିଲେ। ମୃକଣ୍ଡ ଋଷିଙ୍କର ପୁତ୍ର ଯିଏ ମାର୍କଣ୍ଡେୟ, ସେ କହିଲେ, କହିଲେ ବାବା ଏତେ ମନ ଦୁଃଖ କାହିଁ କରୁଛ, ନା ପୁତ୍ର ବହୁ କଷ୍ଟ କରିକି ପାଇଥିଲ ତୁମକୁ, ଶିବଜୀ ବର ଦେଇଥିଲେ, କିନ୍ତୁ ଶିବଜୀ କହିଥିଲେ ଯେ 16 ବର୍ଷ ଏଇ ବର୍ଷରେ ତୁମେ ଦେହ ତ୍ୟାଗ କରିବ। ମାର୍କଣ୍ଡେୟ ବହୁତ ବୁଦ୍ଧିମାନ ଥିଲେ, କହିଲେ ଯେ ଶିବଜୀ ବର ଦେଇକି ଅପୁତ୍ରିକକୁ ପୁତ୍ର ଦେଇପାରିଲେ, ସେ କାହିଁ ଜୀବନ ଦେଇପାରିବେନି, କାହିଁ ଦେଇପାରିବେ। ଏଇ ସମୟରେ ଭଗବାନଙ୍କର ତ ଗୋଟେ ବିଚିତ୍ର ଲୀଳା, ଆଉ ଲୀଳା କରିବା ପାଇଁ ଘୁରିବା ଲୋକ ହେଉଛନ୍ତି ନାରଦ ମୁନି। ସେ ଖାଲି ବୁଲନ୍ତି କେଉଁଠି ଲୀଳାଟା ସାଧନ ହବ, ତାଙ୍କର କାମ ସେଇଟା। ଅନ୍ୟ କାହାକୁ ଭଜନ ଆନନ୍ଦ କ'ଣ? ସେ ଜଣେ ଜଣେ ଲୋକ ଅଛନ୍ତି ତାଙ୍କର କଳିଗୋଳ ଯେଉଁ ଦୁଷ୍ଟ ଲୋକଟାକ, ସେ ବଜାରକୁ ଚା ଖାଇବା ପାଇଁ ଯିବେ, ତାଙ୍କର ଚା ଖାଇବାଟା ଉଦ୍ଦେଶ୍ୟ ନୁହେଁ। କପେ ଚା ଖାଇକି ଛଅ ଜଣଙ୍କର କଳି ଲଗେଇ ଚାଲି ଆସିବେ, କାହିଁକି ସବୁ ଲୋକ ତାଙ୍କରି ଗତିକି ଆସିବେ, ସବୁ କଥାର ମୁଣ୍ଡ ପରେ ସମିତି କଥା ଓଲଟା ଓଲଟି କରିଦେଇ ଚାଲି ଆସିବେ। ଚାଲି ଆସିଲେ ସମସ୍ତେ ତାଙ୍କରି ଗତି ଆସି ପହଞ୍ଚିବେ, ପହଞ୍ଚିଲେ ତାର ଆନନ୍ଦ। ଆଉ ଇଏ ତା କଥା କହିବ, ସେ ମଧ୍ୟସ୍ଥି କରି ଦିନମାନ ତାର ବିଡ଼ି ଖାଇକି ଦିନ କଟେଇବ। ସିଏ କର୍ମୀ ଲୋକ ଯେମିତି ଲୀଳା କରିକି ଲୀଳା ଲଗେଇ ଦେଇକି ଆନନ୍ଦ ପାଆନ୍ତି, ଆଙ୍କର ସେୟା କାହାର ନାରଦ ମୁନିଙ୍କର। ଏ ଭକ୍ତକୁ ନେଇକି ତାକୁ ଭଜନ ଲଗେଇଦେବେ, ତାକୁ ଆଣିକି ଆୟ ଭଜନ ଲଗେଇଦେବେ, ୟାକୁ ଅଭିଶାପ ତାକୁ ଫାର ଲଗେ, ସମସ୍ତେ ତ ହରିଭଜନ ଲାଗିଯାଇ ତାଙ୍କର ଆନନ୍ଦ ପରେ। ଉଦ୍ଦେଶ୍ୟ ଲୀଳାର ଉଦ୍ଦେଶ୍ୟ ସମସ୍ତେ ହରିଭଜନ ଲାଗୁ। ତେଣୁ ଆସିଗଲେ ନାରଦ ମୁନି ଆସି ପଚାରି କହିଲେ, କ'ଣ ମୃକଣ୍ଡ ଏତେ ଦୁଃଖରେ ବସିଛ? ନା ମୋ ପୁତ୍ର ମାର୍କଣ୍ଡେୟ କରିକି ଏ ବର୍ଷ ହେଉଛି ଶେଷ ଆୟୁଷ, ଆଉ ପୁତ୍ର ତ କହୁଛି ସେ ଶିବଜୀଙ୍କୁ ଆରାଧନା କରିବ, କହିଲେ ଠିକ୍ ବୋଧି ସେ କରିଛି। ଆଉ ମନ୍ତ୍ର କ'ଣ? କହିଲେ ମନ୍ତ୍ର ତ ଆମକୁ ଜଣା ନାହିଁ। ମହାମୃତ୍ୟୁଞ୍ଜୟ ସ୍ତୋତ୍ର ଅଛନ୍ତି, ମୃତ୍ୟୁ ସଞ୍ଜୀବନୀ ଶୁକ୍ରାଚାର୍ଯ୍ୟ ଜାଣିଥିଲେ ମହାମୃତ୍ୟୁଞ୍ଜୟ ସ୍ତୋତ୍ର। ନାରଦ କହିଲେ ତୁମେ ଏହି ସ୍ତୋତ୍ର ଅଭ୍ୟାସ କର ମରଣ। ସାଧୁଙ୍କର ବାକ୍ୟଟା ସବୁବେଳେ ସାଧୁକୁ ରଖିଥିବ ଭଗବାନ, ଡାଇରେକ୍ଟ କେଉଁଥିରେ ମୁଣ୍ଡ ପୁରେଇବେ। ଷୋହଳ ବର୍ଷ ତଳେ ଆରମ୍ଭ ହେଇଗଲା, ପୁରା ଶିବଜୀଙ୍କୁ ପାଖରେ ଯାଇ ମନ୍ଦିର ଭିତରେ ବାହାରିଲେନି, ଆଉ ରହିଲେ ପୁରା ଖାଲି ମହାମୃତ୍ୟୁଞ୍ଜୟ ସ୍ତୋତ୍ର ପାଠ କଲା। ଆଜିକାଲି ଲୋକମାନେ ଏସବୁ ପଢ଼ନ୍ତି ତାକୁ, ତୁମେ କ'ଣ ତାକୁ ପଢ଼ିକି କ'ଣ ଅମର ହେଇଯିବ ନା କ'ଣ? ତୁମେ ଅମର କାହିଁକି? ଶିବଜୀ କାହିଁକି ତୁମେ ଅମର କରିବ? ତୁମେ ବିଷୟ ଭୋଗ କରିବ। ମାର୍କଣ୍ଡେୟ ଶିବଜୀଙ୍କ ପାଖରୁ ଲାଇସେନ୍ସ ନେଇ ଆସିକି, ଆମର ଗୋଟେ କ'ଣ ଥାଇ କ'ଣ ଜାଗା ସବୁ ଟେମ୍ପୋରାରୀ ନେଇଥାନ୍ତି, ତାପରେ ତାକୁ ପରମାନେଣ୍ଟ କରନ୍ତି ଗଭର୍ଣ୍ଣମେଣ୍ଟକୁ ଆପ୍ଲାଏ କରି। ଶିବଜୀଙ୍କ ତ ଟେମ୍ପୋରାରୀ ନେଇ ଆସିଲେ ଲେଖା, ତାପରେ ପରମାନେଣ୍ଟ କରିବା ପାଇଁ ଏକବାର ଲଗେଇଦେଲେ ଭଜନ ପୁରା ମାର୍କଣ୍ଡେୟ ଋଷି। କେତେ କଳ୍ପ ମୁଁ ପଢ଼ୁଥିଲି, କେତେ କଳ୍ପ ତପସ୍ୟା ରହିଗଲେ, ଭଗବାନ ଡାଇରେକ୍ଟ ତାଙ୍କୁ କରିଦେଲେ ତୁମେ ଅମର। ସେ ଶିବଜୀ ତ ମୋତେ ବଞ୍ଚେଇ ଦେଲେ, କିନ୍ତୁ ମୁଁ ପୁରା ଏକବାର ଅମର ହେବି, ପୁରା ଲଗେଇବି। ଶିବଜୀ ଯାହାକୁ ଆଖି ବୁଝିକି ଡାକୁଛନ୍ତି ତାକୁ ଡାକିବି। କେତେ କଳ୍ପ ଭଜନ ଲାଗିଗଲେ। ଆଉ ଭଗବାନ ଏଇ ଯେଉଁ ମୃତ୍ୟୁ ମହାମୃତ୍ୟୁଞ୍ଜୟ ସ୍ତୋତ୍ର ପଢ଼ନ୍ତି, କୌଣସି ଲୋକକୁ ଭଗବାନ ଅମର, ତାଙ୍କ ଆୟୁଷ କମେ, ଏଇଟା ବିଷୟ ଭୋଗୁଛି ତ କାହିଁକି ବେକାର ବଞ୍ଚେଇ ବେଶୀ ଦିନ, ଶୀଘ୍ର ମରିଗଲେ ବରଂ ଭଲ, ପାପ ବେଶୀ କରିବନି। ତେଣୁ ଶିବଜୀ ବେଶୀ ଯିଏ ଡାକିବେ, ଶିବଜୀ ଶୀଘ୍ର ତାକୁ ମାରିଦେବେ, କର୍ମିଲ ଆଉ ବେଶୀ ପାପ କରୁଛନ୍ତି। ଏ ଡାକିଲେ ଶେଷ ଦିନ ଯେଉଁଦିନ ତାଙ୍କ ଆୟୁଷ ପରିବ, ଧର୍ମରାଜ ଆସିକି ପହଞ୍ଚିଗଲେ, ଦୂତମାନଙ୍କୁ ପଠେଇଥାନ୍ତି, ଦୂତମାନଙ୍କୁ କେମିତି ପଠେଇବେ? ଋଷିଙ୍କର ପୁତ୍ର ଆଉ ଜଣେ ଶିବଜୀ ଅଛନ୍ତି ଏଠି, ଦୂତମାନେ ପଟେ ଆସିବେ? ଯମରାଜ ନିଜେ ଆସିକି ପହଞ୍ଚିଲେ, ଯମରାଜ ଆସିକି ପହଞ୍ଚିଲେ, ଦେଖିଦେଲା ଯମରାଜ ଆସିଲେଣି, ମାର୍କଣ୍ଡେୟ କ'ଣ କଲେ ନା ସିଧା ଶିବଲିଙ୍ଗଙ୍କୁ ଧରିଲେ, କହିଲେ ପ୍ରଭୁ ଆପଣ ରକ୍ଷା କରିବ। ଯେତେବେଳେ ଶିବଲିଙ୍ଗକୁ ଧରିଲେ, ଜଣେ ଯମରାଜ ଦୂରରେ ଠିଆ ହେଇଛନ୍ତି, ଶିବଜୀ ସେଠି ପ୍ରକଟ ହେଲେ, ପ୍ରକଟ ହେଇକି ଏମିତି ଖେଦିଲେ କାହାକୁ? ଯମରାଜକୁ। ଯମରାଜ ବାଟ ପାଇଲେ, ସେ କଥାଟା ଏଠି ପଡ଼ିଛି, ପର୍ଯ୍ୟସ୍ତମ ଓଜସା ରାଜନ କ୍ରୋଧ ରୁଦ୍ର ଏବଂ ଅନ୍ତକ। ଯମରାଜକୁ କ୍ରୋଧ କରିକି ଯେମିତି ଧାଇଁଥିଲେ କିଏ? ଶିବଜୀ। ଠିକ୍ ସେଭଳି ତୁଳନାଟା ବୁଝିପାରୁଛନ୍ତି ତାହେଲେ କ'ଣ ଭାଗବତ? ଆପଣ ଅର୍ଥଟାକୁ, ସବୁ ଅର୍ଥଟା ମୁଁ ସବୁବେଳେ କହିପାରୁନି, କାରଣ କେତେବେଳେ କ୍ରୋଧଟାକୁ କୁହାଯାଉଛି କାହାର କ୍ରୋଧ? ଶିବଜୀଙ୍କର କ୍ରୋଧ ଅନ୍ତକଙ୍କ ପ୍ରତି, ଯମରାଜଙ୍କ ପ୍ରତି ଯେଭଳି ଇନ୍ଦ୍ରଙ୍କର କ୍ରୋଧ ବୃତ୍ର ପ୍ରଭୁଙ୍କ ପ୍ରତି, ସେ ଏତେ କ୍ରୋଧାନ୍ୱିତ ହେଇଯାଇଛନ୍ତି। ମୁଁ ଐଶ୍ୱର୍ଯ୍ୟକୁ ନେଇଯାଇଛି, ସବୁ ଅସ୍ତ୍ରକୁ ନେଇଯାଇଛି, ଠିକ୍ ଅଛି, ପୁରା କ୍ରୋଧ କରିକି ଧାଉଁଛନ୍ତି। ଏଣେ ଭଗବତ ତେଜକୁ ଉତ୍ସୁର୍ଯ୍ୟ ହେଇଛନ୍ତି, ଉଜ୍ଜିତ ହେଇଛନ୍ତି। ଏଣେ ଅଛି ତ ଦଧିଚି ଋଷିଙ୍କର ଅସ୍ଥି ବଜ୍ର ଅଛି ତ, ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେଲେ ସାଙ୍ଗେ ସୁଖଦେବ ପରୀକ୍ଷିତ ପଚାରିଲେ, କହିଲେ ଧାଇଁଲେ ଯୁଦ୍ଧ କରିବା ପାଇଁ, କେଉଁ ଦିନ ଯୁଦ୍ଧ ହେଇଥିଲା, କେଉଁ ସମୟରେ, ସମୟଟା କ'ଣ, କେଉଁ ସ୍ଥାନରେ, ସ୍ଥାନଟା କ'ଣ, କେଉଁଠି ଯୁଦ୍ଧ ହେଇଥିଲା, ଏ ଯୁଦ୍ଧ କେବେ ହେଇଥିଲା? ସାଙ୍ଗେ ସାଙ୍ଗେ ଷୋଳ ଶ୍ଳୋକରେ ସୁଖଦେବ କହୁଛନ୍ତି, ତତ ସୁରଗଣ ତତ ସୁରାଣାମ ସୁରେଇ ରଣ ପରମ ଦାରୁଣମ ତ୍ରିତା ମୁଖେ ନର୍ମଦାୟାମ ପ୍ରଥମ ଯୁଗେ। ପ୍ରଥମ ଯୁଗେ ବୈବସୁତ ମନ୍ୱନ୍ତରରେ ଆଉ ନର୍ମଦାରେ, ଏଠି ତ ଆମର ଗଙ୍ଗା ନର୍ମଦା, ଏଠି ଆମ ଭାରତ ଭୂମିରେ ବି ଅଛନ୍, ସ୍ୱର୍ଗର ନର୍ମଦା ବି ଅଛନ୍, ସ୍ୱର୍ଗରେ ଗଙ୍ଗା ଅଛନ୍, ସ୍ୱର୍ଗରେ ନର୍ମଦା ଅଛନ୍, ନର୍ମଦା ପଦାରେ ବୈବସୁତ ମନୁଙ୍କର ପ୍ରଥମ ଆରମ୍ଭରେ ପରମ ଦାରୁଣମ ରଣ ପରମ ଦାରୁଣମ ସୁର ଆଉ ଅସୁରମାନଙ୍କ ଭିତରେ ଗୋଟେ ପରମ ଦାରୁଣ ଯୁଦ୍ଧ ହୋଇଥିଲା ତୃତୀୟାର ଆରମ୍ଭରେ ବୈବସୁତ ମନୁନ୍ଦର କାହା କାହା ଭିତରେ ନା ଇନ୍ଦ୍ର ଆଉ ଦୃତରାଷ୍ଟ୍ରଙ୍କ ଭିତରେ ଯୁଦ୍ଧ ହୋଇଥିଲା ଆରମ୍ଭ କଲେ ସେଠୁ ତାପରେ ଏହି ଶ୍ଳୋକ ଗୁଡ଼ିକୁ ବିଶେଷ ଭାବାର୍ଥ କିଛି ନାହାନ୍ତି କେବଳ ନାମବାଚକ ଜାତିବାଚକ ଅଛନ୍ତି ଦେବତାମାନଙ୍କ ପକ୍ଷରୁ କିଏ କିଏ ଯୁଦ୍ଧ କରୁଥିଲେ ଅସୁରମାନଙ୍କ ପକ୍ଷରୁ କିଏ କିଏ ଯୁଦ୍ଧ କରୁଥିଲେ ତାଙ୍କର ନାମ ଭାଗବତରେ ସୁଖଦେବ ଗୋସ୍ୱାମୀ ବି ଦେଇଛନ୍ତି କାହିଁକି ବୃତ୍ତଙ୍କ ସଙ୍ଗ ଯେଉଁମାନେ କରିଛନ୍ତି ସେମାନେ ସାଧାରଣ ନୁହନ୍ତି ଆଉ ବାସବଙ୍କ ସଙ୍ଗ ଇନ୍ଦ୍ରଙ୍କ ସଙ୍ଗ ଯେଉଁମାନେ କରିଛନ୍ତି ସେମାନେ ବି ସାଧାରଣ ନୁହନ୍ତି ଭାଗବତରେ ସେମାନଙ୍କର ନାମ ବି ଅଛନ୍ତି ରୁଦ୍ରୈବ ସୁଭି ଆଦିତ୍ୟୈ ଅଶୁଭ୍ୟାଂ ପିତୃବନ୍ନିଭି ମରୁଦ୍ଭିରୁଭି ସାଧ୍ୟ ବିଶ୍ୱଦେବ ମରୁତ୍ପତେ ଏ ଜାତିବାଚକ ଏଇମାନେ ଦେବତାମାନଙ୍କ ପକ୍ଷରୁ ଥିଲେ କିଏ ନା ରୁଦ୍ର ଏକାଦଶ ରୁଦ୍ର ଆଉ ବସୁଭି ଅଷ୍ଟବସୁ ଆଦିତ୍ୟ ଦ୍ୱାଦଶ ଆଦିତ୍ୟ ଅଶୁଭ୍ୟା ଦୁଇ ଜଣ ଅଶ୍ୱିନୀ କୁମାର ପିତୃ ବର୍ଣ୍ଣି ଅଞ୍ଚାଶ ମରୁତ ରୁରୁ ଆଉ ବାର ଜଣ ଦ୍ୱାଦଶ ସାଧ୍ୟ ଦଶ ଜଣ ବିଶ୍ୱଦେବା ଆଉ ମରୁତ୍ପତି ସ୍ୱୟଂ ଇନ୍ଦ୍ର ଏ ଦେବତାମାନେ ଅଛନ୍ତି ଓ ତା ପୂର୍ବରୁ ଷୋଳଶହ ତଳେ ଅଛି କି ଠିକ୍ ଅଛି ହଁ ଅଠର ଦୃଷ୍ଟ୍ୱା ବଜ୍ରଧରଂ ସକ୍ରମ ରୋଚମାନ ସ୍ୱୟାଶ୍ରିୟା ନାମୃଷ୍ୟନ୍ ଅସୁରାରାଜନ୍ ମୃଧେ ବୃତ ପୁରସରା ଦୃଷ୍ଟ୍ୱା ବଜ୍ରଧରଂ ସକ୍ରମ ବଜ୍ରକୁ ଧରିକି ଆସିଛି ବୃତ୍ର ଜାଣିଦେଲେ ବୃତ୍ର ଦେଖିଦେଲେ ଆଉ ବୃତ୍ର ଯେତେବେଳେ ଇନ୍ଦ୍ରଙ୍କ ହାତରେ ବଜ୍ର ଧରନ୍ତି ତାଙ୍କର ସ୍ମରଣ ଆସେ କେବଳ ଭଗବାନଙ୍କ କଥା ଏଇ ଇନ୍ଦ୍ରଙ୍କ ହାତରେ ବଜ୍ରଟାକୁ ଦେଖନ୍ତି ତାଙ୍କର ଭଗବାନଙ୍କ କଥା ସ୍ମରଣ ଆସେ ଆରେ ଆରେ ମୋର ତ ମରଣ ଏଇ ମୁଁ ତ ସ୍ୱର ଛାଡ଼ିବା ପାଇଁ ଚାହୁଁଛି ଭଗବାନ ବଡ଼ କରୁଣା କରିଛନ୍ତି ଇନ୍ଦ୍ର ହାତରେ ଏଇ ବଜ୍ରଟାକୁ ଦେଇଛନ୍ତି ଦଧିଚି ମୁନିଙ୍କର ଅସ୍ତି ସବୁବେଳେ ସେଇଟା ବ୍ରଜରକୁ ଦେଖିକି ସେ ଖୁସି ହୁଅନ୍ତି କାରଣ ସେ ଚାହୁଁଛନ୍ତି ପ୍ରାଣଟାକୁ ତ୍ୟାଗ କରିବା ପାଇଁ ସେ ଦେଖିଦେଇକି ଅସହ୍ୟ ହେଇଗଲେ କାରଣ ଏ ଯେତେ ତାଙ୍କର ଖରାପ ଗୁଣ ନାହିଁ ସେ ଭଲ ଗୁଣ ସ୍ୱର ତ୍ୟାଗ କରିବା ପାଇଁ ଚାହୁଁଛନ୍ତି ଭଲ ଗୁଣ ଏସବୁ ଦୃଷ୍ଟ୍ୱା ବଜ୍ରଧରଂ ସକ୍ରମ ଶକ୍ରଙ୍କ ହାତରେ ବଜ୍ରକୁ ଦେଖିକି ରୋଚମାନ ସ୍ୱୟାଶ୍ରିୟା ଅତି ସୁନ୍ଦର ଦେଖାଯାଉଛନ୍ତି ଇନ୍ଦ୍ର ନା ଅମୃଷ୍ୟନ୍ ଅସୁରା ରାଜନ ମୃଧି ବୃତ ପୁରାସରା ଯେଉଁ ଅସୁରମାନେ ଅସହ୍ୟନ୍ତମ ହେଇଗଲେ ସହିପାରିଲେ ଇଏ ବି କ୍ରୋଧରେ ଆସୁଛନ୍ତି ତାଙ୍କୁ ଦେଖି ଯେଉଁ ଅସୁରମାନେ ଥିଲେ ସେମାନେ ସହି କରିପାରିଲେନି ସେମାନେ ଆଗେ ଯିବେ ବର୍ତ୍ତମାନ ଆଉ ବୃତ ପ୍ରଚାର ରହିବେ ସେ ଲିଡର ନା ଏମାନେ ସବୁ ପଳେଇଗଲା ପରେ ବୃତଙ୍କର ପ୍ରବଚନ ଆରମ୍ଭ ହେବ ବୃତ ସିଧା ବୃତ୍ର ଆରମ୍ଭ କରିବେ ଯୁଦ୍ଧ ଇନ୍ଦ୍ରଙ୍କ ସହିତ ବର୍ତ୍ତମାନ ଅସୁର ସୈନ୍ୟମାନଙ୍କର ନାମ ତାପରେ ଜାତି ଉଣେଇଶ ଆଉ କୋଡ଼ିଏ ଦୁଇ ଶ୍ଳୋକରେ ଉଣେଇଶ ଶ୍ଳୋକରେ ନାମ ବାଚକ କୋଡ଼ିଏ ଶ୍ଳୋକରେ ଜାତି ବାଚକ ନମୁଚି ସମ୍ବର ଅନର୍ବା ଦିମୁର୍ଧାରୁଷଭ ଅସୁରମ ହୟଗ୍ରୀବ ସଙ୍କୁଶିରା ବିପ୍ରଚିତ ମୁଖ ଏଗୁଡ଼ିକ ନାମ ନମୁଚି ସମ୍ବର ଅନର୍ବା ଦିମୁର୍ଧା ଋଷଭ ଅସୁର ଏଗୁଡ଼ିକ ସବୁ ନାମ ହୟଗ୍ରୀବ ଶଙ୍କଶିରା ନାମ ଏମାନେ ବୃତ୍ର ପ୍ରଭୁଙ୍କ ପକ୍ଷରେ ଥିଲେ ଅସୁର ପକ୍ଷରେ ଥିଲେ ଏମାନେ ପୂର୍ବରୁ ଶୁଣିଲେ ଦେବ ପକ୍ଷରେ କିଏ କିଏ ଥିଲେ ଇନ୍ଦ୍ରଙ୍କ ପକ୍ଷରେ କିଏ କିଏ ଥିଲେ ବୃଷପର୍ବାଚ ପ୍ରହେତି ହେତି ଉତ୍କଲମ ଦତୟା ଦାନବାଜକ୍ଷା ରକ୍ଷାଂସି ଚ ସହସ୍ରଶ ପୁଲମା ବୃଷପ୍ରଭା ହେତି ପ୍ରହେତି ଉତ୍କଳ ପରବର୍ତ୍ତୀ ଶ୍ଳୋକରେ ପୁଣି ଆସିବ ମାଳି ସୁମାଳି ଏମାନେ ସମସ୍ତେ ଅସୁରମାନେ ବି ସ୍ୱର୍ଣ୍ଣ ପିନ୍ଧିଥିଲେ ସ୍ୱର୍ଣ୍ଣ ପରିଚ୍ଛଦା କାର୍ତ୍ତା ସ୍ୱର୍ଣ୍ଣ ପରିଚ୍ଛଦା ସବୁ ସ୍ୱର୍ଣ୍ଣ ପିନ୍ଧିଛନ୍ତି ଆଭୂଷଣ ହେଇକି ପ୍ରତିଷେଧମ ଇନ୍ଦ୍ର ସେନା ଅଗ୍ରମ ମୃତ୍ୟୁରୋପୀ ଦୁରାସଦମ ସବୁ ଅସୁରମାନେ ଚାଲି ଆସିଲେ ଇନ୍ଦ୍ରଙ୍କ ଦେଖିଦେଲା ପରେ ଇନ୍ଦ୍ରଙ୍କର ତେଜକୁ ମୃତ୍ୟୁରୋପୀ ଦୁରାସଦମ ଇନ୍ଦ୍ର କେମିତି ଲାଗୁଛନ୍ତି ଦେବତା ସୈନ୍ୟମାନେ କେମିତି ଲାଗୁଛନ୍ତି ମୃତ୍ୟୁ ଠାରୁ ବି ଭୟଙ୍କର ଲାଗୁଛନ୍ତି କାହିଁକି ନା ଭଗବତ ତେଜ ଅଛି ଭଗବତ ତେଜ ବୈଷ୍ଣବ ତେଜ ଅଛି ପୁରା ଭୟ କରିଗଲେ ଏବେ ତ ଯୁଦ୍ଧ ସବୁ ଚାଲିଛନ୍ତି ଯୁଦ୍ଧ ବର୍ଣ୍ଣନା କଲେ ଆପଣମାନେ ତ ଧୈର୍ଯ୍ୟ କରି ବହୁ ଶ୍ଲୋକର ଯୁଦ୍ଧଟା ବର୍ଣ୍ଣନା ଅଛି, ତଥାପି ଗୋଟିଏ ଗୋଟିଏ ଶ୍ଲୋକ ଆମେ ବର୍ଣ୍ଣନା କରିକି ଆଗକୁ ଯିବା। ଅସୁରମାନେ ଏତେ ପ୍ରଭାବଶାଳୀ ବି ଥିଲେ, ତାଙ୍କର ଅସ୍ତ୍ରଶସ୍ତ୍ର ଏତେ ଥିଲେ, ସେମାନେ ସବୁ ଅସ୍ତ୍ରକୁ ପ୍ରୟୋଗ କଲେ। ପ୍ରୟୋଗ କଲା ପରେ କ'ଣ ହେଲା ନା, ଆକାଶରେ ନଭ ନଭରେ ନତେ ଅଦୃଶ୍ୟନ୍ତ ସଂସର୍ଣ୍ଣା ସରଜାଲେ ସମନ୍ତତ, ସରରୂପକ ଜାଲରେ ସମନ୍ତତ ପୁରା ଆଚ୍ଛାଦିତ ହେଇଗଲା ସମଗ୍ର ଦିଗ। ନ ଅଦୃଶ୍ୟନ୍ତ, ଦେବତାମାନେ ଦେଖାଗଲେ ନା, ଅସୁରମାନେ ଏତେ ସର ମାରିଲେ ଦେବତାମାନେ ଦେଖାଯାଉନାହାନ୍ତି, ବୃତ୍ର ଦୂରରୁ ଅଛନ୍ତି, ଇନ୍ଦ୍ର ସହିତ କେହି ଦୃଶ୍ୟ ହେଉନାହାନ୍ତି। ପୁଙ୍ଖାନୁପୁଙ୍ଖ ପତିତ ଜ୍ୟୋତିଷୀବ ନଭୋଘନେ, ଗୋଟେ ସୁନ୍ଦର ଉଦାହରଣ ଦେଲେ, କିନ୍ତୁ ଯେତେ ସର ମାରିଲେ କ'ଣ ହବ, ଭଗବାନ ଯାହାର ଅନୁକୂଳ, ପ୍ରଭୁ ଯାହାର ଅନୁକୂଳ, ପ୍ରଭୁ ଯାହାଙ୍କ ସହାୟ କରିବେ ତାଙ୍କର ବିଜୟ ହବ ନା। ଆଜି ପ୍ରଭୁ ଅନୁକୂଳ ଅଛନ୍ତି ଦେବତାମାନଙ୍କ ପ୍ରତି, ଅସୁରମାନେ ସରରେ ଆଚ୍ଛାଦିତ କରିସାରିଲେଣି ଦେବତାମାନଙ୍କୁ, କିନ୍ତୁ ସର ଗୁଡ଼ିକ ଦେବତାଙ୍କୁ ସ୍ପର୍ଶ କରୁନି। ପୁଙ୍ଖାନୁପୁଙ୍ଖ ପତିତ ଜ୍ୟୋତିଷୀବ ନଭୋ ଘନେଇ, ସ୍ୱାମୀପାଦ କ'ଣ କହୁଛନ୍ତି, ନଭସ୍ତେ ଘନେଇ ଜ୍ୟୋତିଷ ବ୍ୟତୀ ଅନେନମ ତେଷାମ ତତ ପ୍ରାପ୍ତି ଅପ୍ରାପ୍ତି ସୂଚିତାମ। ଆକାଶରେ ଜ୍ୟୋତିଷ୍କ ମାନେ ତାରାମାନେ ଅଛନ୍ତି ନା ନାହିଁ, ଯଦି ମେଘଟା ତାକୁ ଢାଙ୍କି ଦେଲା, କିନ୍ତୁ ମେଘ କ'ଣ ସ୍ପର୍ଶ କରିପାରୁଛି ଜ୍ୟୋତିଷ୍କୁ, ଦୂରରୁ ଢାଙ୍କିଲା ଭଳି ଦେଖାଯାଉଛି। ସେଭଳି ଅସୁରମାନଙ୍କର ସର ଗୁଡ଼ିକ ଦେବତାଙ୍କୁ ଆଦୌ ସ୍ପର୍ଶ କରୁନି, କାହିଁକି ଭଗବାନ ତାଙ୍କର ଅନୁକୂଳ ଅଛନ୍ତି, ଭଗବାନ ତାଙ୍କର ଅନୁକୂଳ ଅଛନ୍ତି। ଆଉ ଯେତେ ଦେବତାମାନେ ଦେଖାଯାଉନାହାନ୍ତି, ଆଉ ଦେବତାମାନେ ଏ ଆଚ୍ଛାଦିତ ଅସ୍ତ୍ର ଗୁଡ଼ିକୁ ସାଙ୍ଗେ ସାଙ୍ଗେ ସବୁ ଅସ୍ତ୍ର ଗୁଡ଼ିକୁ କାଟି ଦେଉଛନ୍ତି। ତା ପରବର୍ତ୍ତୀ ଶ୍ଳୋକରେ କୁହାଯାଉଛି, ଛିନ୍ନ ସିଦ୍ଧ ପଥେଇ ଦେଇ ଲଘୁ ହସ୍ତେ ସହସ୍ରଦା, ଲଘୁ ହସ୍ତରେ ଅତି ଶୀଘ୍ର ଶୀଘ୍ର ସରମାରିକ ସବୁ କାଟି ଦେଉଛନ୍ତି। କାହିଁକି ନା, ଏ ଶକ୍ତି ଏ ତେଜ ଭଗବତ ଅନୁକୂଳରୁ ଆସିଛି। ଆପଣ ସବୁବେଳେ ମନେ ରଖିଥିବେ, ଦୁର୍ଭାଗା ଗୋଟେ ନୀତି ଶ୍ଳୋକରେ ଅଛନ୍ତି, ଦୁର୍ଭାଗା ଯୁଆଡ଼େ ଯିବ ତାକୁ ସେ ଦୁର୍ଭାଗା ଗୋଡ଼େଇବ। ଆମ ଗାଁ ଗହଳିକୁ ଯେଉଁଟା ହତଭାଗାଟା, ସେ ନୀତି ଶ୍ଳୋକରେ ରଚନା କରିଛନ୍ତି, ଗୋଟିଏ ଲୋକ ଖରାଦିନରେ ଯାଉଛି, ତାର ମୁଣ୍ଡ ହେଉଛି ଚନ୍ଦା, ମୁଣ୍ଡରେ ଚୁଟି ନାହିଁ, ଖରା ତାପ ଲାଗୁଛି, ହତଭାଗାକୁ ବୁଦ୍ଧି କେମିତି ଦେଖ, ଗ୍ରୀଷ୍ମ ଦିନ ହତଭାଗା ଯେଉଁଠି ଯିବ କଷ୍ଟ ପାଇବ, ଭଗବାନ ଯାହାକୁ ପ୍ରତିକୂଳ ଅଛନ୍ତି ସେ ଯେତେ ଦକ୍ଷ ଲୋକ ହେଲେ ବି ସେ ସବୁଆଡ଼େ କଷ୍ଟ ପାଇବ। ଇଏ ଯାଇକି ଖରାର ତାପକୁ ସହ୍ୟ କରିବା ପାଇଁ ଅସହ୍ୟ ହେଇକି ଗଛ ମୂଳରେ ବସିଲା, ସେ ଯେଉଁ ଗଛ ମୂଳରେ ବସିଲା ସେଇ ଗଛର ଫଳ ପଡ଼ି ତା ମୁଣ୍ଡ ଫାଟିଲା, ମୁଣ୍ଡ ଫାଟିଲେ ସେ ମଲା, ଏଣେ ଖରାଟା ସହୁଥିଲା ହତଭାଗା ବା, ତାକୁ କଷ୍ଟ ପାଉଛି, ଏଣେ ଯାଇ ଗଛ ମୂଳରେ ବସିଲା, ଗଛରେ କେଉଁ କେଉଁ ଭଳିଆ ଗଛ କତିରେ ବସିଥିବ, ନଡ଼ିଆ ଗଛ ମାନେ ତାଳ ଗଛ ପଡ଼ି, ହତଭାଗା ଯୁଆଡ଼େ ବି ତାକୁ କଷ୍ଟ ମିଳିବ। ଆଉ ଭଗବାନ ଯାହାକୁ ଅନୁକୂଳ ହେବେ, ଯାହାର ପୂର୍ବର ପୁଣ୍ୟ ଅଛି, ପୁଞ୍ଜ ଅଛି, ଯାହାଙ୍କର ସାଧୁ ଆଶୀର୍ବାଦ ଅଛି, ସେ ଯେଉଁ ବିପଦ ଜାଗାକୁ ଯିବ ତାକୁ ସବୁ ସୁବିଧା ହେଇଯିବ। ନୀତିଶାସ୍ତ୍ର ରଚନା କରାଯାଇଛି, ଭୀମମ ମନୋହବାଦି ତସ୍ୟ ପୁର ପ୍ରଧାନମ, ଯାହାକୁ ଭଗବାନ ଅନୁକୂଳ, ଯାହାର ପୁଣ୍ୟ ପୁଞ୍ଜ ଅଛି, ଭୀମ ବନ ଭବତି ତସ୍ୟ ପୁର ପ୍ରଧାନମ, ସେ ଘୋର ଜଙ୍ଗଲ ଭିତରକୁ ପଳେଇଗଲେ ସେଠି ପୁର ପ୍ରଧାନମ, ସେଠି ନଗର ହେଇଯିବ ସେ ଜାଗାଟା, ପୁଣ୍ୟବାନ ଲୋକଟି ସେ ଯେଉଁଠି ହାତ ମାରିବ, ପ୍ରମାଣ ଦମାର ଅଛି କି, ଜଗନ୍ନାଥ ପ୍ରଭୁ ବାଜି ମହାରାଜ ସେ କହିଲେ ଏଟା ବିଦେଶୀମାନେ କହିଲେ ଏଇଠି କ'ଣ ଗୋଟେ ମନ୍ଦିର କରିବ, ପୁରୀରେ ଚାଲ କରିବା, ପୁରୀରେ ମନ୍ଦିର ହବ, ଏଠି କିଛି ନାହିଁ, ଇଣ୍ଟରନ୍ୟାସନାଲ ସେଣ୍ଟର ହବ। ଆରେ ଯିଏ ଭଗବାନଙ୍କର ଲୋକ, ଯାହାର ପୁଣ୍ୟ ପୁଞ୍ଜ, ତାଙ୍କ ପୁଣ୍ୟ ବୋଲି କୁହାଯିବ, ଭଗବାନଙ୍କର ଲୋକ ସେ ଯେଉଁଠି ହାତ ମାରିବ ଜଙ୍ଗଲଟା ହେଇଯିବ ପୁରା ପ୍ରଧାନ। ଆଉ ବର୍ତ୍ତମାନ ସିଟି ଆଉ ଇସ୍କନ ମନ୍ଦିର ସିଟି ହେଇଗଲା, ସେଠି କିନ୍ତୁ କ'ଣ ଥିଲା, ଭୀମ ଭୀମମ ମନମ ଭବତି ତସ୍ୟ ପୁରମ ପ୍ରଧାନ, ସେ ଜଙ୍ଗଲ ଯାଇକି ପହଞ୍ଚୁ, ଯେଉଁଠି ପହଞ୍ଚିବ ଯେଉଁଠି ହାତ ମାରିବ ସେଠି ପ୍ରଚୁର ତାଙ୍କର ପୁଣ୍ୟ ଅଛି, ସ୍ୱୀକୃତି ଅଛି। ଆଉ ହତଭାଗା ଏ ସବୁ ସର ମାରି ସାରଣ, ସବୁ ସରୁ କାଟି ପକାଉଛନ୍ତି କିଏ, ଦେବତାମାନେ, କାହିଁକି ନା ଭଗବାନ ଅନୁକୂଳ ନାହାନ୍ତି। ଭଗବାନ ଯଦି ଅନୁକୂଳ ନ ହେବେ, ମଣିଷ କୌଣସି ବୁଦ୍ଧି ବିବେକ କିଛି କାମ କରିବ ନା। ଏ ଗୋଟିଏ ଜିନିଷକୁ ସମଗ୍ର ବିଶ୍ୱର ଲୋକମାନେ ଆଜି ପର୍ଯ୍ୟନ୍ତ ଜାଣିପାରୁନାହାନ୍ତି, ପ୍ରଭୁ ଯଦି ଅନୁକୂଳ ନ ହେବେ, ତୁମର ସବୁ ପ୍ରକାର ଟେକ୍ନିକ ଯାହା କିଛି ତିଆରି କରୁଛ ତାର ପରିଣାମ ହବ ତୁମେ କେବଳ କାନ୍ଦିବ ଜୀବନ ସାରା। ଦେଖ ବର୍ତ୍ତମାନ କି କ୍ରନ୍ଦନର ରୋଳ ସବୁ ଚାଲିଛି ଆଧୁନିକ ସମାଜରେ, ଭଗବାନ ଅନୁକୂଳ ନାହାନ୍ତି, ତୁମେ କେବଳ ପାଇଁ ପାଇବ, ଯାହା କିଛି ସର ସୁଖ ପାଇଁ ଡେଭଲପ୍ କର ସବୁ କଷ୍ଟ ପାଇଁ ପାଇବ। ଭୀମମ୍ବନ ଭବତି ତସ୍ୟ ପୁର ପ୍ରଧାନମ ସର୍ବୋ ଜନ ସୁଜନତା ଉପୟାଦି ତସ୍ୟମ। ଯିଏ ହତଭାଗା ସେ ଯେତେ ଭଲ ଭଲ ଲୋକକୁ ଆଣି ପାଖରେ ରଖିବ ଟିକେ ସେଇ ଲୋକ ତାର ଶତ୍ରୁ ହିତ ଖାଇବ। ସେ ଲୋକଟା ଭଲ କିନ୍ତୁ ତା ପାଖକୁ ଯିଏ ଆସିବ ସେ ତ ସବୁ ବେକାର ହେଇଛି, ତା ଭାଗ୍ୟଟା ନାହିଁ ପା, ସେ ସବୁ ଶତ୍ରୁ ହେବେ, ତା ସେଇ ଲୋକ ତାର ଶତ୍ରୁ ହେବେ। କିନ୍ତୁ ଯାହାର ଅନୁକୂଳ ଯାହାର ପୁଣ୍ୟପୁଞ୍ଜ ଅଛି ସର୍ବଜନ ସୁଜନତା ଉପୟାଦି ତସ୍ୟମ, ସେ ଯେତେ ଖରାପ ଲୋକ ତା ପାଖରେ ଆସି ରହିବେ ତାର ସବୁ ସୁଜନ ହେଇଯିବେ। ଅନୁକୂଳ ରହି ଗୁଣ ପୂର୍ବ ପୁଞ୍ଜର ଗୁଣ କୃଷ୍ଣାତ ଭୂଭବତୀ ସନ୍ନିଧ ରତ୍ନ ପୂର୍ଣ୍ଣା, ସେ ତା ପାଇଁ ଧରଣୀ ମାତା ଯେଉଁଠି ସେ ଯାଇ ପହଞ୍ଚିବ ସେଠି ରତ୍ନ ସବୁଆଡ଼େ ଥୁଆ ହେଇଥିବ, ଯେଉଁଠି ହାତ ମାରିବ ତାର ପୁଣ୍ୟପୁଞ୍ଜ ଅଛି। ସେ ଆମର ଜଣେ ଭକ୍ତ ଥିଲେ, ସେ ତାଙ୍କର ପାଣି ଖୋଲୁ ଖୋଲୁ ବମ୍ବେରେ ତାଙ୍କର ଜାଗା ଅଛି, ସେ ତାର ବୋରିଂ କରୁ କରୁ ଦେଖିଲାକୁ ତେଲ ବାହାରିଲା, ବୋରିଂ କରୁ କରୁ ତେଲ ବାହାରିଲା, ସେ ଏମିତି ସିଆଡ଼େ କିଣିଦେ ତାଙ୍କ ଜେଜେ ବାପା କି ବାପା କି ସେ କିଣିକି ରଖିଥିଲେ ପ୍ଲଟ। ପୁଣ୍ୟମାନ ଲୋକ ଗଭର୍ଣ୍ଣମେଣ୍ଟ କେତେ ବମ୍ବେ ହାଇରେ କେତେ ପାଇପ୍ ଲଗେଇକି ଉଠେଇକି ଆଣିବି, ଇଏ ତାଙ୍କର ଟିୱେଲ୍ ଖୋଳୁ ଖୋଳୁ ବୋରିଂ ଖୋଳୁ ଖୋଳୁ ଦେଖିଲାକୁ ବାହାରିଲା ପେଟ୍ରୋଲ, ସେ ଗଭର୍ଣ୍ଣମେଣ୍ଟ ବିକୁଛନ୍ତି ବସିକି ଖାଲି ଟଙ୍କା ପାଉଛନ୍ତି। ତାର ପୁଣ୍ୟପୁଞ୍ଜ ଅଛି, ଭୂମି ତାଙ୍କୁ ରତ୍ନ ଦେବ, ସେ ଯେଉଁଠି ଯାଇ ଯେଉଁ ଭୂମିରେ ହାତ ମାରିବେ ସେ ରତ୍ନ ପାଇବେ। ଯଶ୍ୟାସ୍ତି ପୂର୍ବ ସ୍ୱୀକୃତମ ବିପୁଳ ନରସ୍ୟ, ଯାହାର ବିପୁଳ ଯେଉଁ ବ୍ୟକ୍ତିର ପୂର୍ବ ସ୍ୱୀକୃତି ଅଛି ସେ ନର ଯେଉଁଠି ଯିବ ସେଟା ହାତ ମାରିବ ସବୁ କାମ ହେଇଯିବ, ତା ପାଇଁ ବଣ ବି ପୁରନଗର ହେଇଯିବ। ଆଜି ଦେବତାମାନଙ୍କୁ ଭଗବାନ ଅନୁକୂଳ ଅଛନ୍ତି, ସେ ଯେଉଁଥିରେ ହାତ ମାରୁଛନ୍ତି ତାଙ୍କର ବିଜୟ ହେଉଛି। ସବୁ ଅସ୍ତ୍ରକୁ ଏକା ସାଙ୍ଗରେ ପୁତ୍ର ଭୋଜନ କରିଦେଇଥିଲେ, କିନ୍ତୁ ଆଜି ବିପରୀତ ହେଇଯାଇଛି। ତ ଭଗବାନଙ୍କର ଇଚ୍ଛା ଲୀଳା ଚାଲିବ, ଦେବତାମାନଙ୍କର ସବୁ ଅସ୍ତ୍ର ସବୁ କାଟିକି ପକେଇ ଦେଉଛନ୍ତି, ଅସ୍ତ୍ର ସରିଗଲା, ଦେବତାମାନେ ଯେତେବେଳେ ସବୁ ଅସ୍ତ୍ରକୁ କାଟି ସାରିଲେ ଅସୁରମାନେ କ'ଣ କଲେ ନା ଦ୍ରୁମକୁ ଉଠେଇଲେ, ପର୍ବତକୁ ଉଠେଇଲେ, ଅସ୍ତ୍ର ଆଉ ନାହିଁ ଅସୁରମାନଙ୍କ ପାଖରେ। ବୃତ୍ତଙ୍କ ପାଖରେ କେବଳ ଗୋଟିଏ ତ୍ରିଶୂଳ, ବୃତ୍ତ ଯୁଦ୍ଧ କରିନାହାନ୍ତି ବର୍ତ୍ତମାନ ସୁଦ୍ଧା, ସେ ଚୁପଚାପ ରହିଛନ୍ତି, ସେ ଲିଡର ତ ସେ ଚୁପଚାପ ରହିଛନ୍ତି। ଦେବତା ଅସୁର ସୈନିକମାନଙ୍କର ସବୁ ଅସ୍ତ୍ର ସରିଗଲା, ସରିଗଲା ପରେ ଉଠେଇଲେ ସେମାନେ କ'ଣ ନା ବୃକ୍ଷକୁ ପର୍ବତକୁ ଆଉ ସେ ଉଠେଇଲେ, ଉଠେଇକି ଫିଙ୍ଗୁଛନ୍ତି କାହା ଉପରେ ଦେବତାଙ୍କ ଉପରେ, କିନ୍ତୁ ସବୁ ଗୋଟିଏ ଅଛି ସବୁ ନଷ୍ଟ ହେଇଯାଉଛି, କିଛି କାମ କରୁନି ଦେବତାଙ୍କ ନିକଟରେ, କାରଣ ଭଗବାନ ତାଙ୍କୁ ଅନୁକୂଳ ଅଛନ୍ତି। ୟା ପରବର୍ତ୍ତୀ ଶ୍ଳୋକର 28 ଶ୍ଳୋକରେ ଆମେ ଯିବା, ବହୁତ ସୁନ୍ଦର ଶ୍ଳୋକ। ସର୍ବେ ପ୍ରୟାସ ଅଘବନ୍ ବିମୋଗ କୃତଃ କୃତା ଦେବ ଗଣେଶୁ ଦୈତ୍ୟ କୃଷ୍ଣାନୁକୂଳେ ସୁଯଥା ମହସୁ କ୍ଷୁଦ୍ରେ ପ୍ରଯୋଗତା ଉସତି ରୁକ୍ଷ ଉସତି ରୁକ୍ଷ ବାଚା। ବହୁତ ସୁନ୍ଦର ଶ୍ଳୋକ। ଆଜି କୃଷ୍ଣ ଅନୁକୂଳ ହେଇଯାଇଛନ୍ତି, କାଳ ଆଜି ଅନୁକୂଳ ହେଇଯାଇଛନ୍ତି, କାହାକୁ ଦେବତାମାନଙ୍କୁ। ସର୍ବେ ପ୍ରୟାସ ଅଘବନ୍ ବିମୋଗ, ଏଇ ଅସୁରମାନଙ୍କର ସବୁ ପ୍ରୟାସ ଆଜି ବ୍ୟର୍ଥ ହେଇଯାଉଛି। ହତଭାଗା ଭଗବାନ ଯାହାକୁ ଅନୁକୂଳ ନାହାନ୍ତି ନା, ଆମେ ଶୁଣିଲୁ ନା, ସେ ଯେଉଁଥିରେ ହାତ ମାରିବ କିଛି କାମ ହେଇପାରିବ। ଭଗବାନଙ୍କର ଅନୁକୂଳତା ବହୁ ଆବଶ୍ୟକ, ଆପଣ ଯେଉଁ କର୍ମ କରନ୍ତୁ ଯେଉଁ କର୍ମ କରନ୍ତୁ ପ୍ରଭୁଙ୍କର ଅନୁକୂଳତା ବହୁତ ଆବଶ୍ୟକ। ସେଥିପାଇଁ ତ ଆପଣ ଦେଖନ୍ତୁ ଆମର କର୍ମକାଣ୍ଡ ବିଧାନରେ ବି ଅଛି, ଆଗେ ସଂକଳ୍ପ କରିକି ବସିବେ, ଘରଟେ ପ୍ରତିଷ୍ଠା କରିବେ କି ଦୋକାନଟେ ଖୋଲିବେ କି କ'ଣଟେ କରିବେ, ଆଗେ ମଙ୍ଗଳମ୍ ଭଗବାନ ବିଷ୍ଣୁ ମଙ୍ଗଳମ୍ ମଧୁସୂଦନ ଆଗେ ଏଟା ପଢ଼ାଯିବ। ସୃଷ୍ଟି ବାଚକଟା କ'ଣ କୁହନ୍ତି ତାଙ୍କୁ କର୍ମକାଣ୍ଡରେ ଆରମ୍ଭଟା କ'ଣ କୁହନ୍ତି, ସଂକଳ୍ପ ନା ମଙ୍ଗଳମ୍ ଭଗବାନ ବିଷ୍ଣୁ ମଙ୍ଗଳମ୍ ମଧୁସୂଦନ ମଙ୍ଗଳମ୍ ଗରୁଡ ଧ୍ୱଜ ଆଗେ ପଢ଼ିବେ, ଭଗବାନ ମଙ୍ଗଳ, ଭଗବାନ ସଂକଳ୍ପ କଲେ ମୋର କାମଟା ହବ। ଏ ଜିନିଷ ଭଗବାନ ଆଜି ଅନୁକୂଳ ନହେଲେ ଆଜି ଦେବତାମାନଙ୍କର ଅନୁକୂଳତାରେ ପ୍ରଭୁ ଅଛନ୍ତି, ଆଶୀର୍ବାଦ ରୂପୀ ବାୟୁ ଆଜି ଦେବତାମାନଙ୍କ ଆଡ଼କୁ ଆସୁଛି, ଅନୁକୂଳ ଅଛି, ଆଉ ଏତେ ପ୍ରଖର ପ୍ରଭୁଙ୍କର କୃପା ଅଛି, ଅସୁରମାନେ ଆଜି ଦଣ୍ଡାୟମାନ ହେଇପାରୁନାହାନ୍ତି, ଯିଏ ବହୁବାର ଆଗକୁ ପରାସ୍ତ କରିଛନ୍ତି ବହୁବାର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଶକ୍ତିରେ, କିନ୍ତୁ ବୃତ୍ର ଦଣ୍ଡାୟମାନ ହେଉଛନ୍ତି ତ୍ରିଶୂଳ ଧରିକି, କିନ୍ତୁ କିଛି ଠିଆ ହେଇକି ଦେଖୁଛନ୍ତି କେବଳ। ସର୍ବେ ପ୍ରୟାସ ଗବନ ବିମୋଗ, ହସ ବିମୋଗ ହେଇଗଲା, ବୃଥା ହେଇଗଲା, କୃତା କୃତା ଦେବ ଗଣେଶୁ ଦୈତ୍ୟା କୃତା କୃତା ବାରମ୍ବାର ବାରମ୍ବାର ପୁନଃ ପୁନଃ କୃତା କୃତା ମାନେ ବାରମ୍ବାର ପ୍ରୟାସ କରୁଛନ୍ତି, ସୁବୃଥା ହେଇଗଲା ନା, କି ବୃଥା ହେଇଗଲା ଗୋଟେ ଉଦାହରଣ ଦେଉଛନ୍ତି, କିଭଳି ବୃଥା ହେଲା ना कृष्णानुकूलेषु यथा महस्सु क्षुद्रे प्रयुक्ता उसति रुख्य वाचा। महत लोक को यदि खराब वचन रे कह जाए रे अधमा हे अधमा तार किछ क्षति हो। कठोर वचन जब महत लोक निकट में पहुंची पारे ना ताकर किसी क्षति करी पारे ना से बड़े असुर मान सब प्रकार प्रयास कृष्ण अनुकूल हेतु व्यर्थ हो जाता है। जब महत लोक को निंदा कले महत लोक क्षति हुए ना निंदुक क्षति हो जाए बर्तमान क्षति देवता मान हो असुर क्षति हो শিখবার জিনিস হচ্ছে কৃষ্ণানুকূলেষু যথা মহৎস ক্ষুদ্র প্রযুক্তা উষতি রুক্ষ বাচা। সংসারে কষ্ট প্রায় সমস্ত পাচ্ছেন এ রুক্ষ বাচ যোগ অন্যর কঠোর বচন যোগ কিন্তু মহৎস যে সে কষ্ট পায় এটি কোচ মহৎসু রুক্ষে মহৎসু ক্ষুদ্র প্রযুক্তা উষতি রুক্ষ বাচা তাঁকর ক্রোধ সৃষ্টি করে পারে না তাঁকর ক্ষোভ সৃষ্টি করে পারে না। কৃষ্ণ অনুকূল মহত লোকঙ্কু পর্বত উপরে যদি পড়িব কোন পড়ছে যে আমার বরফ পড়েনি কুয়া পাথর পর্বত উপরে কুয়া পাথর পড়লে কোন কোন ক্ষতি হয়ে কুয়া পাথর বরং পড়িকি ছিনবি নেই তলে পড়িব পর্বতর কিছু ক্ষতি হবে। মহত মানে পর্বত ভলি সেমানে কেউ স্থিতিরে থাকতে না সপ্তম স্কন্ধরে সপ্তম স্কন্ধরে নারদ প্রশ্ন উত্তরের যেতবে শিশুপাল এত নিন্দা কলা সে কমতি মুক্তি পাইলা প্রহ্লাদ মহারাজ চরিত্র সে সম্বাদে অন্দনম স্তব সৎকার নিয়তকার অর্থম কলেবর মহত এই স্থিতি থাকে এ স্বরটা কী দিয়েছে নিন্দা শুণাপি শরীর দণ্ড এটা প্রকৃত দণ্ড রোগাদি দণ্ড দণ্ড নুহে ইয়ে হচ্ছে প্রকৃত দণ্ড শরীর মনুষ্যকে দিয়ে এইপাই নিন্দন নিন্দা করা হব স্তব কে প্রশংসা করবে নিয়তকার সৎকার কোটি সৎকার মিলব কোটি নিয়তকার মিলব নিন্দন স্তব সৎ নিয়তকার অর্থম কলেবরম এইপাই স্বর দিয়া যাই প্রধান পয় পরয় রাজন অবিবেকেন কল্পিতা এসব অবিবেক মতো সৎকার কলা মতো নিয়তকার কলা মতো গাড়ি দেলা মতো প্রশংসা কলা এইটিপাই তো স্বর দিয়েছে নিয় নিন্দা প্রশংসা ভোগ ভগবান কে নিয়ে যা সরি মহত সেয়া আমি মতো ছোট পিলা মো জন স্বামী পিলা থাকে তার নাম হচ্ছে গোপী এবার চাষবাস করতো সে গরিব ঘরের পিলা সে সবুলে গোটে কথা কুয়ে চকলা ভারি তু সে কেউ আসে যা পর ঘর সব কমলা বিজুড়ি বি আনবা মুখে না না পর ঘর সে গাড়ি গুলো দেবে কে গাড়ি দেলা কোণ হলো আমার তো কমলা খাই দেলে গলা মানুষ গাড়িতে মানুষ মরে না গরম পানিতে ঘর পুড়ে না সে সবুলে কে মানুষ গাড়িতে মানুষ কোটি মরলা না গরম পানিলে কোটি গরম পানি ঘর উপরে পকাইলে ঘর পাড়ে কোটি পড়লে মানুষ গাড়িতে মানুষ মরে না গরম পানিলে ঘর পুড়ে না সে গাড়ি কথা সে পড়ি চাল লুচিকি দিয়া পছ ঘর নিয়ে আসে সে কে কেতে লোক অছেন সাধারণ লোক সে হজম করে দিও আর মহত কাই হজম করে পারিবে রুক্ষ বাচা কঠোর বাচা মহতর নিচ্চ লোকর ক্ষুদ্রে প্রযুক্তা উষতি রুক্ষ বাচা তাঁর অন্তরে ক্রোধ সৃষ্টি করে পারে না কেন সে ভগবান আশ্রয় করেছেন এই কলেবর কু নিয়তকার সৎকার নিন্দা স্তব ইয়ার ঊর্ধ্বরে সে অছেন এ অবিবেক সে জানান্তি কৃষ্ণানুকূলেষু যথা মহৎসু। আর গোটিয়ে কথা মনুসংগীতার বহু সুন্দর কথা আছে অন্যকে যে কষ্ট দিয়ে মহত কোণ জানি মহত্র কোণ স্বভাব জানিছেন সে প্রতিদিন সকাল উঠি ভগবান ডাকে প্রভু মতো কি নিন্দা করুন মনুসংগীতার ইয়া অছে বৈষ্ণব ধর্ম ইতি বড় কঠোর জিনিস কঠিন জিনিস বিচার কল তো বহু ভয়ঙ্কর লাগুছে ভয় লাগুছে ব্রাহ্মণ সকাল ব্রাহ্মণ যে দীক্ষা নব বা ব্রাহ্মণ গুণ সম্পন্ন লোক সকাল উঠি চিন্তা করি প্রভু মতো আজ সকাল কেমন কে টিকে নিন্দা নিন্দা করুন সম্মান চ ব্রাহ্মণ নিত্যম উদ্বিজেত বিষা দেব যদি ব্রাহ্মণ প্রতিদিন সম্মান পাইলে তাহলে জানিবে সে প্রতিদিন বিষ খাচ্ছে সে সকাল উঠি প্রতিদিন ভগবান ডাকে প্রভু অমৃত তস্যে অমৃত সিয়ে বা আকাঙ্ক্ষে অবমান সে সর্বদা সর্বদা অবমানটাকে অমৃত বলে সে জ্ঞান করে ব্রাহ্মণ মতো আজ কিছু লোক গাড়ি দিবত মতো অবমান করো আমি কে চাহিবা যেদিন কে গাড়ি দিয়ে সরিগাল সে মাসে পর্যন্ত সে মুন্ডের রেখে কত বড় কথা এ ଲାଗି ଅବମାନନା କରେ, ଅବମାନନାକାରୀ ଯିଏ ଯାହା ପ୍ରତି ଅବମାନନା ହେଇଥାଏ ସିଏ ଆରାମସେ ଖାଇ ପିଇକି ଶୋଇବ, କିନ୍ତୁ ଯିଏ ଅବମାନନା କରିଥାଏ ସେ ଶାନ୍ତି ପାଇବନି। ସେ ମନୁସଂହିତାରେ ଅଛି, ସୁଖଂ ହି ଅବମାନତ ସେତେ ସୁଖଂ ଚ ପ୍ରତିବୁଦ୍ଧତେ। ଯାହାକୁ ଆପଣ ଅପମାନ କରିଥିବେ ସେ ଲୋକ ଆରାମସେ ଖାଇକି ଶୋଇଯିବ, ଖାଇବ ଶୋଇବ ଉଠିବ, କିନ୍ତୁ ସୁଖଂ ଚରତି ଲୋକସ୍ମିନ୍ ଅବଭନ୍ତା ବିନଶ୍ୟତି। ସିଏ ସୁଖରେ ବୁଲିବ, କିନ୍ତୁ ଯିଏ ଅପମାନ କରିଥିବ ସିଏ କେବଳ ପାଗଳା ହେଇକି ବୁଲିଥିବ, କାରଣ ସିଏ ଅପମାନ କରିଦେଇ ତ ସିଏ ଖାଲି ଛକୁଥିବ ତାକୁ ଆଉ କେଉଁଠି କ'ଣ କରିବି, ସିଏ ତା ପଛରେ ଲାଗିଥିବ। ଯାହାକୁ ଅପମାନ କରିଥିବ ସିଏ ତାର ଖାଇ ପିଇକି ଶୋଇକି ବୁଲୁଥିବ ଆରାମସେ, କିନ୍ତୁ ଯିଏ ଅପମାନ କରିଥିବ ଦେଖିଛନ୍ତି ନା ସର୍ପ ବିଷକୁ ତ୍ୟାଗ କରିଦେଲା ପରେ ତାର ବିଷତା ଗୁଣ କ'ଣ କମିଯାଉଛି କି କମୁନି, ପୁଣି ତାର ବଢ଼ୁଛି। ମାନେ ସର୍ପ ସର୍ପ ତ ବହୁତ ଲୋକଙ୍କୁ ଛୁଆଟି ବେଳେ ମାରିସାରିଲାଣି, ପୁଣି ବିଷ କେଉଁଟା ଆସୁଛି। ସେଥିପାଇଁ ସର୍ପ କ୍ରୋଧୀ ତାର ପ୍ରୟୋଗ ନ କରିପାରିଲେ ବେଳେବେଳେ ଯିବ ସିଏ ଯେକୌଣସି ବସ୍ତୁକୁ ଦଂଶନ କରିକି ବିଷକୁ ଉଗାଡ଼ି ଦେଇକି ଆସିବ, କାରଣ ମୋର ଷ୍ଟକ୍ ହେଇଗଲାଣି, ପୁଣି ମୋର ବିଷ ବର୍ଦ୍ଧିତ ହେବ। ଏଇ ଅବମାନତା ଲୋକମାନେ ଏଇଭଳି ଅନ୍ୟକୁ ଅବମାନନା ଯେଉଁମାନେ କରିବେ ସେମାନେ ରାତିରେ ଶୋଇପାରିବେନି ଖାଇପାରିବେନି, କିନ୍ତୁ ଯାହା ପ୍ରତି ଅବମାନନା ହେଇଥିବ ସେମାନେ ଆରାମସେ ରହିବେ, ସେମାନେ ଭୁଲିଯିବ ହଁ ଲୋକଟା କହିଦେଲା କହିଦେଲା କ'ଣ ହେଲା, କିନ୍ତୁ ଯିଏ କହିଛି ତା ମାଇଣ୍ଡରେ ସବୁବେଳେ ରିଆକ୍ସନ୍ ହେଉଥିବ ସେ ଲୋକଟାକୁ ଭଲ ଭାବେ କହିଛି ସିନା ଆଉ କହିପାରିନି ତା ଏ କଥା ଆଉ ଜଣେ ଲୋକ କଥା କହିବେ ତାକୁ ତା କଥା କହିବେ, ସିଏ ତାର ଦିନରାତି ବସିକି ତା ମୁଣ୍ଡ ଚକ୍ର ମାରିଥିବ। ସେଥିପାଇଁ ସିଏ କହିଲେ ସମ୍ମାନ ହେଉଛି ବ୍ରାହ୍ମଣ ପାଇଁ ପ୍ରତିଦିନ ଉଦ୍ବେଗ ଆଉ ବିଷର କାରଣ, ଆଉ ଅମୃତ ହେଉଛି ବ୍ରାହ୍ମଣ ପାଇଁ ଅବମାନନା ହେଉଛି ବ୍ରାହ୍ମଣଙ୍କ ପାଇଁ ଅମୃତ ସଦୃଶ। ମନୁସଂହିତାରେ କହୁଛନ୍ତି ଅମୃତ ସେ ବା ଆକାଂକ୍ଷୀ ଅବମାନ ସେ ସର୍ବଦା। ବୈଷ୍ଣବ ଧର୍ମ କେତେ ବଡ଼ ଜିନିଷ ଚିନ୍ତା କରନ୍ତି, ସେ କଥା କହୁଛନ୍ତି ମହତ୍ତମ ଲୋକଙ୍କ ପ୍ରତି କ୍ଷୁଦ୍ର ଲୋକ ପ୍ରଯୁକ୍ତ କରିଥିବା ବାକ୍ୟ ଯେଭଳି କ୍ଷୁଦ ସୃଷ୍ଟି ନ କରିପାରେ ଅସୁରମାନଙ୍କର ସମସ୍ତ ପ୍ରକାର ପ୍ରୟାସ ବେକାର ହେଇଗଲା, କାହିଁକି ନା କୃଷ୍ଣ ଅନୁକୂଳେନ ଯଥା ଅମସ, ଭଗବାନ ଅନୁକୂଳ ନାହାନ୍ତି। ଏଇ କଥାଟାକୁ ବୃତ୍ରପ୍ରଭୁ ଜାଣିଥିଲେ, ବଳି ମହାରାଜ ଜାଣିଥିଲେ, ବୃତ୍ରପ୍ରଭୁ ଯେମିତି ଡାକିଛନ୍ତି ବଳି ମହାରାଜ ସେମିତି ଡାକିଥିଲେ, ହେ ନେମେ ହେ ବିପ୍ରଚିତେ ହେ ରାହୁ ଶ୍ରୀୟତାମ ମମ ବାଚ ମୋ କଥା ଶୁଣ ବର୍ତ୍ତମାନ, କାରଣ ସେମାନେ ସମସ୍ତେ ବଳି ମହାରାଜଙ୍କୁ ଆକ୍ରମଣ କରିବା ପାଇଁ ଯାଉଥିବେ, ସମସ୍ତେ ଅସ୍ତ୍ର ଧରିକି ଡାକିବେ ହେ ବିପ୍ରଚିତ ହେ ନେମେ ହେ ରାହୁ ମୋ କଥା ଟିକେ ଶୁଣ, ବଳି ମହାରାଜ ଡାକୁଛନ୍ତି, କାରଣ ସିଏ ମହାଜନ ତ ଡାକୁଛନ୍ତି। ନ ଯୁଦ୍ଧତ୍ଵ ନିବର୍ଦ୍ଧତ୍ଵ ନ କାଳୟମ ଅର୍ଥକୃତ, ବର୍ତ୍ତମାନ ତୁମେ ଯୁଦ୍ଧ କରନି କାଳ ଆମକୁ ଅର୍ଥକୃତ ନାହିଁ, କାଳ ଆମକୁ ସାହାଯ୍ୟ କରୁନି ବର୍ତ୍ତମାନ, ଭଗବାନ ଅନୁକୂଳ ନାହାନ୍ତି ତୁମେ ଯାଅନି, ବଳି ମହାରାଜ ଡାକୁଛନ୍ତି ଦୂରରୁ। ରହସ୍ୟ ଜାଣ କୃଷ୍ଣ ଅନୁକୂଳେ ଯଥା ଅମସ, ଅସୁରମାନେ କହିଲେ ଆରେ କାଳ ଅନୁକୂଳ ନଥିଲେ କ'ଣ ହବ, ଆମେ କର୍ମ କରିବୁ ସୁଖ ଦୁଃଖ ପାଇବୁ, କହିଲେ ନା ଆମେ ଯୁଦ୍ଧ କରିବୁ, କହିଲେ ନା ଭଗବାନ ହିଁ ସୁଖ ଦୁଃଖ ଦେବେ। ଯ ପ୍ରଭୁ ସର୍ବଭୂତାନାମ ସୁଖ ଦୁଃଖ ଉପପତ୍ୟୟେ ତନ୍ନତି ବର୍ତ୍ତୁତୁମ ଦୈତ୍ୟା ପୌରୁଷେ ଈଶ୍ୱର ଉପମାନ। ବହୁତ ସୁନ୍ଦର କଥା କହିଲେ ମହାରାଜ, କହିଲେ ହେ ନେମି ହେ ରାହୁ ପୌରୁଷତା ବଳରେ ତୁମର ପୁରୁଷତା ବଳରେ ଈଶ୍ୱରଙ୍କର ଶକ୍ତିକୁ ଏଇ ଅତିବର୍ତ୍ତିବା ଅତିକ୍ରମ କରିପାରିବେ ନା, ଆଉ ସିଏ ହିଁ ସୁଖ ଦୁଃଖ ଦେବେ। ତୁମେ ବହୁତ ଥର ଜୟ କରିପାରିଥା ପାରେ ଅସୁରମାନଙ୍କୁ ଦେବତାମାନଙ୍କୁ, ବର୍ତ୍ତମାନ କିନ୍ତୁ ପାରିବନି, କାହିଁକି ନୟମ କାଳ ଅର୍ଥ କରୁ କାଳ ଆମକୁ ବର୍ତ୍ତମାନ ସପୋର୍ଟ କରୁନି, ତୁମେ ରହିଯାଅ। ଇଏ କହିଲେ କେତେ ଦିନ ଅପେକ୍ଷା କରି ରହିବୁ, ବଳି ମହାରାଜ କହିଲେ ଯେତେ ପର୍ଯ୍ୟନ୍ତ କାଳ ଆମକୁ ଅନୁକୂଳ ନ ହେଇଛି ସେ ପର୍ଯ୍ୟନ୍ତ ତୁମେ ଦେବତାମାନଙ୍କ ସହିତ ଯୁଦ୍ଧ କର ନା। କୃଷ୍ଣ ଅନୁକୂଳେ ଯଥା ଅମସ, ସବୁ ଅସ୍ତ୍ରଶସ୍ତ୍ର ଛାଡ଼ି ସାରିଲେଣି କିନ୍ତୁ କିଛି ଦେବତାମାନଙ୍କୁ ସ୍ପର୍ଶ କରୁନି, ଅସ୍ତ୍ର କିଛି ନାହିଁ, ଏମାନେ ବର୍ତ୍ତମାନ ଧାଇଁକି ପଳେଇବେ। ଦେଶ ପ୍ରୟାସମ ବିତଥା ନିରୀକ୍ଷମ ହତୌ ଅଭଗତା ହରୌ ଅଭଗତା ହତ ଯୁଦ୍ଧ ଦର୍ପା ପଲାୟନ ଆଜି ମୁଖେ ବିସୃଜ୍ୟ ପତି ମନସ୍ତେ ଦଧୁ ଆତ୍ମସାରା। ଧୈର୍ଯ୍ୟ ହିଁ ନେଇ ଯାଇଛନ୍ତି ଆତ୍ମସାରା, ଦେଖିଲେ ସବୁ ଅସ୍ତ୍ର ନାହିଁ, ଦେବତାମାନଙ୍କର କିଛି କ୍ଷତି ବି ହେଉନି, ବୃତ୍ରଙ୍କର ସୈନ୍ୟମାନେ ନମୁଚି ଅମ୍ବର ରାହୁ ଏମାନେ ପଛକୁ ଫେରିଲେ ଆରମ୍ଭ କଲେ ପଳାୟନମ ଆଜି ମୁଖେ ବିସୃଜ୍ୟ, ଯୁଦ୍ଧ ଆରମ୍ଭ ହେଇନି, ଭଗବାନ ଏମିତି ନିରାଶ କରିଛନ୍ତି କି ବୃତ୍ରଙ୍କୁ, ଯୁଦ୍ଧର ଆରମ୍ଭରେ ବିଫଳତା। ବୃତ୍ର ଦେଖୁଛନ୍ତି ଆଖି ଆଗରେ ମୋ ସୈନ୍ୟମାନେ ଭାଗି ଭାଗି ଯାଉଛନ୍ତି, ଡାକୁଛନ୍ତି ସମସ୍ତଙ୍କୁ ଡାକିବେ ୟା ପରେ, ଆଉ ଯୁଦ୍ଧ ଆରମ୍ଭ ହେଇନି, ଆରମ୍ଭ ଅବସ୍ଥାରେ ଅସ୍ତ୍ର ସବୁ ସରିଗଲା ଦେବତାମାନେ ଅସୁରମାନଙ୍କର, ଆଉ ଦେବତାମାନଙ୍କର କିଛି କ୍ଷତି ହେଇନି। କାହିଁକି ଏମିତି ହେଲା? ସୁଖଦେବ କହୁଛନ୍ତି, ପରୀକ୍ଷିତ, ଗୋଟିଏ ଖରାପ ଗୁଣ ଅସୁରମାନଙ୍କର ହରଉ ଅବକତା। ହରିଙ୍କର ସେମାନେ ଭକ୍ତ ନୁହନ୍ତି। କେତେ ଶବ୍ଦ ଲାଗିଲା ପୂର୍ବରୁ, କୃଷ୍ଣ ଅନୁକୂଳ ଦେବତାମାନଙ୍କୁ, କୃଷ୍ଣ ଅନୁକୂଳ ଅସୁରମାନଙ୍କୁ, କୃଷ୍ଣ ପ୍ରତିକୂଳ। ଇଏ ହରିଙ୍କର ଅଭକ୍ତା, ଯିଏ ହରିଙ୍କର ଅଭକ୍ତ ତାଙ୍କର କୌଣସି ପ୍ରୟାସ ସଫଳ ହବ। ଏଠି କହୁଛନ୍ତି ତେଷ ପ୍ରୟାସମ ବିତଥା ନିରୀକ୍ଷମ, ବିତଥା ମାନେ ବିଫଳ। ସେ ଦେଖିଲେ ଆମର ପ୍ରୟାସ ତ ବିଫଳ ହେଉଛି। ସୁଖଦେବ କହିଲେ, ପରୀକ୍ଷିତ ପଚାରିଲେ, କାହିଁକି ତାଙ୍କ ପ୍ରୟାସ ବିଫଳ ହେଇଗଲା? ଏମାନେ ସବୁ ବହୁତ ବଳବାନ କଲେ ନା? ନା, ହରଉ ଅଭକ୍ତା ହତ ଯୁଦ୍ଧ ଦର୍ପା, ହରିଙ୍କର ଅଭକ୍ତ ସେଥିପାଇଁ ତାଙ୍କର ଯୁଦ୍ଧରେ ଗର୍ବ ଥିଲା। ତେଣୁ ପଳାୟନ ଆଜି ମୁଖେ ବିସୃଜ୍ୟ, ପତି ପତିକୁ ଛାଡ଼ିକି ଆମେ ଏବେ ପଳେଇଯିବା, ଚାଲ। ପତି କିଏ? ବୃତ୍ର ପ୍ରଭୁ। ବୃତ୍ର ପ୍ରଭୁଙ୍କୁ ଛାଡ଼ିକି ପଳେଇଯିବେ ସମସ୍ତେ। ଦଧ୍ୟୁ ମନସ୍ତେ ଦଧ୍ୟୁ, ମନରେ ଧରି ନେଲେ, କାହିଁକି ନା ଆ ତ ସାର ଧୈର୍ଯ୍ୟ ଆଉ ନାହିଁ, ଧୈର୍ଯ୍ୟ ନାହିଁ, ଅସ୍ତ୍ର ନାହିଁ, କିଛି ନାହିଁ, କରିବେ କ'ଣ? ଦେବତାମାନେ ତେଜାନ୍ୱିତ ହେଇଛନ୍ତି, ଅସୁରମାନେ ପୁରା ପ୍ରଶମିତ ହେଇଯାଇଛନ୍ତି। ଆଉ ସବୁ ଚିନ୍ତା କଲେ, ଚିନ୍ତା କରି ବର୍ତ୍ତମାନ ପଳାୟନ କଲେ। ବୃତ୍ରଙ୍କ ଆଗରେ ବୃତ୍ର ଠିଆ ହେଇଛନ୍ତି, ଦେବତାମାନଙ୍କର ତେଜର ଟିକେ ହାନି ନାହିଁ, ସୈନିକମାନଙ୍କର ଅସ୍ତ୍ର ନାହିଁ, ସମସ୍ତେ ପଛକୁ ପଛକୁ ଧାଇକି ଯାଉଛନ୍ତି। ବୃତ୍ର ଆଖି ଆଗରେ ଦେଖୁଛନ୍ତି, ଆଶା କରୁଛନ୍ତି, ଭଗବାନ କ'ଣ ଭକ୍ତକୁ ଯେତେବେଳେ ବିଜୟ ଦେବେ, ଆପଣ ଦେଖିବେ ବୈଷ୍ଣବ ଇତିହାସ ଜୀବନୀରେ ଭଗବାନ ଯେଉଁ ଯେଉଁ ଭକ୍ତକୁ କୃପା କରିଛନ୍ତି ତାକୁ ଏ ସଂସାରରେ ଏକ ନିରାଶ ପରିସ୍ଥିତି ଭିତରେ ରଖିଦେଇଛନ୍ତି। ସବୁ ଦିଗରୁ କହିଲେ ନା ବିଥତ ଉଦ୍ୟ କ'ଣ ଉଦ୍ୟୋଗ ଉଦ୍ୟୋଗ ନାହିଁ କି ଉଦ୍ୟମ ଏକାଦଶ ସ୍କନ୍ଧରେ କହିଲେ ମୁଁ ତାର ଉଦ୍ୟୋଗକୁ ବିତଥ୍ୟ ସବୁ ନଷ୍ଟ କରିଦେବି। ମୋ ଭକ୍ତ ଯଦି ଯୋଜନା କରିବ କିଛି ତାକୁ ନଷ୍ଟ କରିବି, କାହିଁକି ମୁଁ ଚାହିଁବି ମୋ ଭକ୍ତ ମୋ ଯୋଜନାରେ ରହିବ। ଭଗବାନ ନିରାଶ କରିଦେବେ, ବୃତ୍ରଙ୍କୁ ନିରାଶ କରିଦେଉଛନ୍ତି। ପ୍ରଥମେ ଆଜି ମୁଖେ ଯୁଦ୍ଧ ଆରମ୍ଭ ହେଇନି, ସୈନ୍ୟମାନେ ଧାଇଁଲେଣି, ବୃତ୍ର ଏକାକି ଠିଆ ହେଇଛି। ପ୍ରଭୁପାଦଜୀ ମହାରାଜଙ୍କର ଜୀବନରୁ ଆମେ ଦେଖିବା କେଉଁଠି ସେ ଆଗ୍ରା ପାଖରେ ଯଦି ପ୍ରଥମେ ଥିଲେ, ଝାନ୍ସିରେ ଯେତେବେଳେ ସଂଘ କରିଛନ୍ତି, ବହୁ କଷ୍ଟ କରିକି କଲେକ୍ସନ କରିକି ଟଙ୍କା ଆଣିଛନ୍ତି, ଟଙ୍କା ଆଣି ଯାଇଛନ୍ତି, ସବୁ ପେପର ତିଆରି କରି ରଖିଛନ୍ତି, ବିଦେଶ ଯିବେ ଆଉ ସବୁ ଜିନିଷ ରଖିଛନ୍ତି। ସନ୍ଧ୍ୟା ସମୟ ପ୍ରଭୁପାଦ ଏଠି ରୋଷେଇ କରନ୍ତି, କିଛି ଭକ୍ତ ଆସନ୍ତି ତାଙ୍କୁ କଥା କୁହନ୍ତି, ଆଉ ସେଦିନ କିଏ ଆସିଲାନି, ପ୍ରଭୁପାଦ ମନ ଦୁଃଖରେ ବସିଛନ୍ତି, ଆଜି ତ କିଏ ଆସିଲେନି, ହରି କଥା କହିନି, ଟେବୁଲ ଉପରେ ଥୁଆ ହେଇଛି ସେ ସବୁ ପେପର, ବହୁ ଦିନ ପରିଶ୍ରମ କରି ବହୁ ପଇସାର ପେପର ସବୁ ରହିଛି, ରେଡ଼ି ହେଇକି ରହିଛି। ପାଖରେ ଅଛି କ'ଣ ନା ଅଏଲ୍ ଲ୍ୟାମ୍ପ, ଯେଉଁ ଆମର ବତୀ ଜଳୁଛି, ତା ଦେହରେ କିରୋସିନ ଅଛି, କେମିତି ସେ ଢାଳି ହେଇଗଲା। ପ୍ରଭୁପାଦ ଅଛନ୍ତି, ପେପର ଉପରେ କିରୋସିନ ଢାଳି ହେଲା, ନିଆଁ ଲଗାଇଲା, ପ୍ରଭୁପାଦ ଦେଖୁଛନ୍ତି ଏତେ ଦିନ ପରିଶ୍ରମ ଆଖି ଆଗରେ ଚାଲିଯାଉଛି। ପ୍ରଭୁପାଦ ଠିଆ ହିଁ ଦେଖୁଛନ୍ତି, ଆରେ କୃଷ୍ଣ ଏତେ ଦିଲ୍ଲୀକି ମୁଁ ଦୌଡ଼ିଲି, ଏତେ ପରିଶ୍ରମ କଲି, ୟା ପାଖରୁ ପଇସା ମାଗି, ତା ପାଖରୁ ପଇସା ମାଗି, ଟ୍ରେନ୍ରେ ଯାଇକି ପେପର ଧରିକି ଆସିଥିଲି, ପେପର ପାଇଁ କେତେ ଦର ମୁଁ ଠିଆ ହେଇଛି, କିନ୍ତୁ ଭଗବାନ ଚାହୁଁନା ସବୁ ଆଖି ଆଗରେ ବିତତ ଉଦ୍ୟ ସବୁ ପ୍ରୟାସ ନଷ୍ଟ କରିଦେବେ ଭଗବାନ, ତାଙ୍କର ଯେଉଁ ଇଚ୍ଛା ସେ ଇଚ୍ଛାଟା ରହିବ ଭକ୍ତ ପ୍ରତି। ସେଇ କୀର୍ତ୍ତିରେ ପ୍ରଭୁପାଦ ଚାହୁଁଥିଲେ ମୁଁ ଧନୀ ହେବି, ବିଦେଶ ଯିବି, ଆଉ ବିଦେଶରେ ଯାଇକି ଗୋଟେ ଫାର୍ଷ୍ଟ କ୍ଲାସ୍ ମନ୍ଦିର ଏଷ୍ଟାବ୍ଲିଶ୍ କରିବି। ଭଗବାନ କହିଲେ ନା, ଭାରତ ଭୂମିର ଗୋଟିଏ ପଇସା, ଏ ଅଭିମାନ ଭୂମିର ଗୋଟିଏ ପଇସା ତୁମର କାମରେ ଲାଗିଲା। ବିଲାଙ୍କ କତିକି ଲେଖିଲେ ଗୋଟିଏ ଆଶା ଥିଲା, ମୋତେ ଟଙ୍କା ଦେବେ କିଏ ନା ଲାଲ ବାହାଦୁର ଶାସ୍ତ୍ରୀ, ସେ କମିଟମେଣ୍ଟ ଦେଇଥିଲେ। ପ୍ରଭୁପାଦଙ୍କର ବଡ଼ ଆଶା ଥିଲା ଭାରତର ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନା, ସିଏ ଚାହିଁଲେ କ'ଣ ନ ଦେଇପାରିବେ, ବିଲା ଯେଉଁ ପଇସା ଦେବା ପାଇଁ ଚାହୁଁଛି ଇଏ କରିଦେଇପାରିବା, ଆଉ ସେ ବି ସେଟାକୁ ଟ୍ରାନ୍ସଫର କରିବା ପାଇଁ, କାରଣ ମନି ଟ୍ରାନ୍ସଫର ସେତେବେଳେ ଏତେ ଶୀଘ୍ର ହେଉନଥିଲା। କହିଲେ ନିଶ୍ଚିତ ମୋତେ ସାହାଯ୍ୟ କରିବା ପାଇଁ ଲାଲ ବାହାଦୁର ଶାସ୍ତ୍ରୀ କହିଛନ୍ତି, ମାନେ ମନ୍ଦିରଟା ବଢ଼ିଆ ମନ୍ଦିର ହେବ, ପ୍ରଚାର ହେବ, କିନ୍ତୁ ଭାରତ ଭୂମିର ଗୋଟିଏ ପଇସା ପ୍ରଭୁପାଦଙ୍କ କାମରେ ଲାଗିଲା ନା, ଏ ଅଭିମାନ ଭୂମିର ପଇସା, ଏ ଅଭିମାନୀଙ୍କର ପଇସା। ପ୍ରଭୁପାଦ ଶୁଣିଲେ ତା ସ୍କେଣ୍ଡରେ ତାଙ୍କୁ ବିଷ ଦେଇକି ମାରି ଦିଆଗଲା, ପ୍ରଭୁପାଦଙ୍କର ଆଶା ଆହୁରି ମିଳିଗଲା। କହିଲେ ଆଉ କ'ଣ ଆଶା, ଆମର ଆଉ କିଛି ଆଶା ନାହିଁ, ମୁଁ ବର୍ତ୍ତମାନ ଭଗବାନ ଉପରେ ପୂର୍ଣ୍ଣ ଭରସା କରିବି, ପୂର୍ଣ୍ଣ ଭରସା। ବୃତ୍ରଙ୍କୁ ସେଇଭଳି ଅବସ୍ଥାରେ ବର୍ତ୍ତମାନ ପକେଇଛନ୍ତି, ପ୍ରଥମ ଅବସ୍ଥାରେ ବୃତ୍ର ସୈନ୍ୟମାନେ ଆଖି ଆଗରେ ଦେବତାମାନେ ପ୍ରଭାବଶାଳୀ ହେଉଛନ୍ତି, ବୃତ୍ର ସୈନ୍ୟମାନେ ଭାଙ୍ଗିକି ପଳାଉଛନ୍ତି। ହେଲେ ଗଲ ଗଲ ଟିକେ କହିକି ଯାଅ ପ୍ରଭୁଙ୍କୁ, ବୃତ୍ରଙ୍କୁ ପଚାରୁନାହାନ୍ତି, ବୃତ୍ରଙ୍କୁ କିଛି କରୁନାହାନ୍ତି, ପଛମୁଖ କରିକି ବୃତ୍ରଙ୍କୁ ଧାଉଁଛନ୍ତି ସମସ୍ତେ। ପତି ଠିଆ ହେଇଛନ୍ତି, ବୃତ୍ର ଏକାକି ତ୍ରିଶୂଳ ଗୋଟେ ହାତରେ, ଦେବତାମାନେ ଭଗବତ ଶକ୍ତିରେ ଉଜ୍ଜିତ ହେଇକି ରହିଛନ୍ତି। ଏଇ ଅବସ୍ଥାରେ ବୃତ୍ର ଡାକୁଛନ୍ତି, ତାଙ୍କର ଆରମ୍ଭ ହେଲା ମୁଖ ଖୋଲିବା। ଏବେ ବୃତ୍ର जगात वाचं पुरुषा प्रवीरं हे विप्रचित्ते नमुचे पुलोमन मया नरवन संबर श्रुणुध्वं जन जन कर ना डाकी जमती बड़ी महाराज डाकी थिले हे विप्रचित्ते हे ने में ए अश्वमन थिले सेतबेले बड़ी महाराज को बेले भी जमती डाकी थिले डाकु छंदी वृत्रंगर विशेषण सब मन रखियो गोटिए गोटिए काल उपपर्णा क्यों काल रे क्यों कथा कहिया पड़े वृत्र जानंती वृत्र प्रभु स्वयं चित्र केतना भगवान कर भक्त भगवान भक्त काल उपपर्णा ई भक्त सु विशेषण आ वृत्र प्रभु कर विशेषण ये काल उपपर्णा ए काल रे मु क्यों प्रवचन ता देबी वर्तमान क्यों प्रीचिंग स्टाइल रे मु प्रवचन देबी प्रवचन सबड़े सब जगह रे खापिवनी ए प्रीचिंग स्टाइल जानिया पड़ी वृत्र जानंती देवता मान को निराश करी मो असुर सैन्य मान को डाकिक नहीं आसपारि मुझा प्रवचन बर्तमान दरकार देवता मान मो प्रवचन शुणी जमी निराश हे इंद्र वज्र धरी था तार काम करी तार शक्ति जमी मुझे एमती प्रवचन दे बर्तमान से प्रवचन दे दुईट श्लोक किंतु असुर मैंने फेरले ना एत भय कर प्रवचन में असुर मैंने फेरले ना कि देवता मान भय करगले बर असुर मैंने फेरले असुर ही असुर ना अभक्त से कौन प्रभु हरिंगर भक्त महिमा को बुझीपरिए कित बड़े सुंदर प्रवचन दौरान कह काल उपर्णा मुझे एमती सुंदर प्रवचन देवी देवता मैंने भय करेंगे आचिरा तेजस्वी प्रवचन एमती बसिक दौन चुपचाप आसरे कहीं दौड़ जाऊ ना ना पूरा झाटिक प्रवचन देवे हे ने डाकुं उच्च स्वर देवता मान आग्रह देवता मान घृणा कर डाकुच हे संबर सुवास श्रुणुद्वम श्रुणुद्वम मम बाच श्रुणुद्वम मो कथा तुम्हें शुण एम डाकुंत ना एमती कहीं करना से कापर्णा रुचिरा आ मनुष्य ना पुणी मनुष्य ना लगे मनुष्य मनुष्य मान जो मैंने अति धीर गंभीर सूर्य बीर्ज अच्छे अति गंभीर से मरिया सदा त्याग करने प्रस्तुत ही अच्छे भगवान कहते इंद्र को इंद्र भय करना से तुमको ईर्षा कर तुम बर प्रति ईर्षा अच्छी सी चाहूँगी सर्व त्याग करने से मोर भक्त मत पड़ा भगवान इंद्र को कहीकि पठे इंद्रंर जीवन जानते वृत्रंर मरवाई जब जीवन दग्ध दग्ध होता इंद्रंर बचापी जीवन से दग्ध दग्ध होता बची कौन लाभ अच्छी एभली एक महात्मा जी मोर आगे विषय को फुत्कार करुच्ची स्वर्ग में बसवि भय करुले क्या जानती भगवान कहते मत पर आ ये विषय को मो आगे मो शत्रु असुर जोनि घृणा कर जन्म बेकार इंद्र निंदा करी करी स्वर्ग को गले विषय को भगिले वृत्र प्रभु पाखे एमती प्रवचन दे मनुष्य जगाद वाचा पुरुष प्रवीरा पुणी विशेषण लगे पुरुष प्रवीर धीर किए किए पुरुष प्रवीर किए मनुष्य जी सब प्रकार विषय को दुर्गत नीतिशास्त्री कहगला कांता कटाक्ष विषका नुलंति दस्य ये तो स्वयं अग्नि प्रकट हो वृत्र प्रभु कौन को स्त्री जे पूर्वरे कोटिए राणी बहुत जो चित्र केतु से आज भक्तत्व प्राप्त ही निष्किंचन करुणा वैष्णव प्राप्त ही आज संसार कौन सी धर्म तर ना अरे सी वीर नुहे जे गोटे नारीर कटाक्ष कौन तार देह जलीज मनुष्य किए ये कहते कांता कटाक्ष विषिका मनुलंति दस्य जे कांतार कटाक्ष दग्ध हुए ना चीतन्न निबहती कपकुशनुतापम कोपी रूपी दग्ध क्रोध रूपी दग्धरे जार देह जलुनि आप भाव वृत्र क्रोध कर वृत्र प्रभु जो सब आप देखिए वचन बा प्रहार इंद्र अंतर में क्रोध या निजे क्रोधित ये काम करना बाहर प्रदर्शन कर क्रोधी मत मार आसंदी भूरी विषय आनी न लोभ पासे भूरी विषय पड़े भी जी लोभ पास आकृष्ट होना लोक त्रय जयति कृष्णम इदम स धीर सी तीन लोक को जय कर पारे सी हूँ धीर जार स्त्री कटाक्ष रूपी अग्नि जार शरीर दग्ध होनी क्रोधी क्रोध रूपी बर्णी जार चित्त दग्ध होनी भूरी विषय प्राप्त हो कि लोभ पास को लोभर पास को काटि ସିଏ ତିନି ଲୋକକୁ ଜୟ କରିବେ, ସିଏ ହେଉଛି ଧୀର। ଏ ଠିକ୍ ଏଇ ଯେଉଁ ଶବ୍ଦ ସବୁ ଲାଗିଛନ୍ତି ନା, ମନସ୍ୟୁନ କାଳପପର୍ଣ୍ଣା ରୁଚିରା ଜଗାଦ ବାଚା ପୁରୁଷ ପ୍ରବୀରା, ଏ ପୁରୁଷ ପ୍ରବୀର ବାଚା କହିବେ, କହିଲେ କ'ଣ କହିଲେ, ହେ ବିପ୍ରଚିତେ, ହେ ନମୁଚେ, ହେ ପୁଲମନ, ହେ ମୟ, ହେ ଅନର୍ବନ, ହେ ସମ୍ବର, ଶୃଣୋଦ୍ଧମ ଶୃଣୋଦ୍ଧମ, ମୋତେ ଶୁଣ, ମୋ କଥା ଶୁଣ, ଆରମ୍ଭ କରିବେ ପ୍ରବଚନ। ଏଇ ଗୀତାର ପ୍ରବଚନକୁ ଆରମ୍ଭ କଲେ ଭଗବାନ ଯାହା କହିଛନ୍ତି ଦେବତାମାନେ ଶୁଣୁଛନ୍ତି ଠିଆ ହେଇକି। ମରଣକୁ ବିଲକୁଲ ଭୟ ନାହିଁ, ଆଉ ନିର୍ଭୟ କରିବା ପାଇଁ ଚାହୁଁଛନ୍ତି ଅସୁରମାନଙ୍କୁ, ଦେବତାମାନଙ୍କୁ ଭୟ ଦେବା ପାଇଁ ଚାହୁଁଛନ୍ତି। ଜାତସ୍ୟ ମୃତ୍ୟୁ ଧ୍ରୁବ ଏବ ସର୍ବତ ପ୍ରତିକ୍ରିୟା ପ୍ରତିକ୍ରିୟା ଯସ୍ୟ କ'ଣ ତାପରେ କ୍ଲପ୍ତା ଛାଡ଼ି ଦିଏ ନଚେତ କ୍ଲପ୍ତା ଲୋକେ ଯଶ୍ଚାତ ତତୋ ଯଦି ଅନ୍ୟୁଂ କୁନାମ ମୃତ୍ୟୁ ନ ବୃଣୀତ ଯୁକ୍ତମ। କହିଲେ ଏହେ ନମୁଚେ, ତୁମେ କ'ଣ ଭାବୁଛ ଏ ଯୁଦ୍ଧଟା ମୁଁ ଆରେଞ୍ଜମେଣ୍ଟ କରିଛି, ମୁଁ ଅସୁରକୂଳକୁ କୀର୍ତ୍ତି ଦେବି, ଦେବତାମାନଙ୍କୁ ନିରାଶ କରିବା ପାଇଁ ଏଭଳି କହୁଛନ୍ତି। ଆରେ ତୁମକୁ ଗୋଟେ ବଢ଼ିଆ ସୁଯୋଗ ଅଛି, ତୁମେ କୀର୍ତ୍ତି ନିଅ, ଏଠି ଯଶ ନିଅ, ତୁମେ ତୁମ ଜନ୍ମଟା ବେକାର, ତୁମେ ଅସୁରକୂଳରେ ଜନ୍ମ ହେଇଥିବ, ଜାତିର ଆମର ଜାତିର ତୁମର ଆମର ତ କଳଙ୍କ ଅଛି, ପୁଣି ତୁମେ ଯୁଦ୍ଧରୁ ଫେରିକି ପଳାଉଛ, ମୁଁ ତୁମକୁ ଯଶସ୍ୱୀ କରିବା ପାଇଁ ଦେବତାମାନଙ୍କୁ ଡାକିଛି ଏଠି, ତୁମେ ଏଠି ଯୁଦ୍ଧ କର, ସ୍ୱର ତ୍ୟାଗ କର, ନହେଲେ ବିଜୟ ଲାଭ କର। ଭଗବାନ ଯାହା କହିଥିଲେ ହତବା ପ୍ରାପ୍ତି ସ୍ୱର୍ଗମ ଜିତ୍ୟ ଆଭୁକ୍ୟ ସେ ମୁଇଁ, ଡବଲ ପ୍ରଫିଟ୍ ଡବଲ ଲସ୍। ଗୀତାରେ ଭଗବାନ ପ୍ରବଚନ ଦେଇଥିଲେ ଅର୍ଜୁନ ତୁମେ ଡବଲ ପ୍ରଫିଟ୍ ନବ ନା ଡବଲ ଲସ୍ ନବ, ଯାହା ନବ ମୋ କତିରୁ ଡବଲ ନିଅ, ମୁଁ ସିଙ୍ଗିଲ ଦେବା ଲୋକ। ବୃତ୍ର ଠିକ୍ ସେ ଆଗୁଛି, ମୁଁ ଡବଲ ପ୍ରଫିଟ୍ ଦେବି ଡବଲ ଲସ୍ ଦେବି, କେତେ ପ୍ରେଚିଂ ଷ୍ଟାଇଲ ଭଗବାନ ପୁରା କପି ମାରିଦେଇଛନ୍ତି। ଅର୍ଜୁନ କହିଲେ ନା ଜିତବା ପ୍ରାପ୍ୟ ସି ସ୍ୱର୍ଗ, ଜିତିଲେ ସ୍ୱର୍ଗ ପ୍ରାପ୍ତ ହବ, ବଞ୍ଚିବୁ ସ୍ୱର୍ଗ ପ୍ରାପ୍ତ ହବ, ଆଉ ଭୋଇକି ଭୋଗ କରିବୁ, ତ ଡବଲ ପ୍ରଫିଟ୍ ହେଲା ନା ନାହିଁ, ବଞ୍ଚିବୁ ଜିତିବୁ ସ୍ୱର୍ଗ ପ୍ରାପ୍ତ ହବୁ, ଏ ଜିତିବା ପ୍ରାପ୍ୟ ସେ ସ୍ୱର୍ଗ ଭୋଗ୍ୟ ସେ ମୋହି ହତବା ପ୍ରାପ୍ତ ସେ ସ୍ୱର୍ଗମ, ତାପରେ ଜିତବା ଭୋଗ୍ୟ ସେ ମୋହି, ମୃତ୍ୟୁବରଣ କଲେ ସ୍ୱର୍ଗ ଭୋଗିବୁ, ଆଉ ମୃତ୍ୟୁ ବଞ୍ଚିଲେ ରାଜ୍ୟ ଭୋଗିବୁ, ଡବଲ ପ୍ରଫିଟ୍ ତୋର ହେଲା। ପ୍ରଫିଟ୍ କହୁଛି ଲସ୍, ଡବଲ ପ୍ରଫିଟ୍ କହି ସାର୍ ବୁଝିପାରୁଛନ୍ତି କି, ବଞ୍ଚିଲା ବେଳେ ଯଦି ନା କ'ଣ ଅର୍ଜୁନ ବିଜୟୀ, ବିଜୟ କରିକି ବର୍ତ୍ତମାନ ରାଜ୍ୟ ଭୋଗୁଛି, ପ୍ରଶଂସା ପାଇଲୁ ରାଜ୍ୟ ବି ପାଇଲୁ, ମରିଲେ ମରିଲେ ବି ତୋର ପ୍ରଶଂସା ହବ ସ୍ୱର୍ଗ ପାଇଁ। ଆଉ ଯଦି ଏଇଟା ନ କରିବୁ ନିନ୍ଦା, ଅର୍ଜୁନ ଦେଖ ଯୋଦ୍ଧା ହେଇକି ନିନ୍ଦା କହିବେ, ଏଇଟା କ୍ଷତିର ହେଇକି କ୍ଷତିର କର୍ମ କଲା ନା, ଏଣେ ସ୍ୱର୍ଗ ବି ଯାଇପାରିବ ଯୁଦ୍ଧ ନ କରି, ଲାଭ କ'ଣ ହବ, ନିନ୍ଦା ପାଇବୁ ସ୍ୱର୍ଗ ଯାଇପାରିବ, କିନ୍ତୁ ଯେଉଁ ବାଟରେ ମୁଁ ଡବଲ ପ୍ରଫିଟ୍ ଦେବି, ଆଉ ତୁମେ ଯଦି ମୋ କଥା ନ ମାନି ଡବଲ ଲସ୍ ହବ, ଏ ସେଇ କଥା କହୁଛନ୍ତି। ଜାତସ୍ୟ ମୃତ୍ୟୁ ଧ୍ରୁବ ଏବ ସର୍ବତ, ଭଗବାନ ଯାହା କହିଥିଲେ ତାକୁ ଟିକା ଯେମିତି ବ୍ୟାଖ୍ୟା କରାଯାଏ, ଏ ପୁରା ବୃତ୍ର ପ୍ରଭୁ ପୁରା କ୍ଲାରିଫିକେସନ କରି ଦେବତାମାନଙ୍କୁ ଶୁଣୁଛନ୍ତି। ଦେବତା ଇନ୍ଦ୍ର ବଜ୍ର ଧରି ଠିଆ ହେଇଛନ୍ତି, ସେ ଖାଲି ମଝିରେ ମଝିରେ ବଜ୍ରକୁ ଉଠାଉ ଦେଉଥିବେ ବୃତ୍ର ଆଗ, ଏଇଟା ବୃତ୍ର ବି ମୋତେ ସେଟା ଡରା, ମୁଁ ଡରିବାର ଲୋକ ନାହିଁ, ମୁଁ ଜାଣିଛି ତୁମକୁ ପ୍ରଭୁ କହିବା ଆଗରୁ ମୁଁ ଜାଣିଛି ଯେ ମୋର ମରଣ କେମିତିରେ ହବ, ମୁଁ ସେଇ ଲୋକ। ଜାତସ୍ୟ ଧ୍ରୁବ ଜନ୍ମଟା ଏ ଜାତସ୍ୟ ମୃତ୍ୟୁ ଧ୍ରୁବ ଏବ ସର୍ବତ, ସର୍ବତ ଜାତସ୍ୟ ପ୍ରାଣୀ ମାତ୍ରସ୍ୟ, ଜାତସ୍ୟ ମାନେ ପ୍ରାଣୀ, ପ୍ରାଣୀ ମାତ୍ରସ୍ୟ ମୃତ୍ୟୁ ଏବ ସର୍ବତ ଧ୍ରୁବମ କୁତ୍ରାପି ତ୍ରୈଲୋକ୍ୟମ ଗତାପି ନିର୍ବାଜ୍ୟମ ଯସ୍ୟ ସଂସାରେ ନିବୃତ୍ତି ଉପାୟ ଭଗବତାପି ନୈବ ନିର୍ମିତା। ଟିକାକାର ଲେଖିଲେ ବୃତ୍ର ପ୍ରଭୁ କହୁଛନ୍ତି ଏ ଅସୁର ତୁମେ ପଳାଉଛ କାହିଁକି, ନା ଆମେ ବଞ୍ଚିବୁ, ହେଲେ ବଞ୍ଚିବା ପାଇଁ ଭଗବାନ କୌଣସି ନିୟମ ତିଆରି କରିନାହାନ୍ତି, ଭଗବାନ ବି ନିର୍ମାତା କରିନାହାନ୍ତି ଯେ ମରଣରୁ ଏଇଥିରୁ ବଞ୍ଚିବ ଉପାୟ ଗୋଟେ ଅଛି, ତୁମେ ତିନି ଲୋକରେ ଯୁଆଡ଼େ ଗଲେ ତୁମର ମୃତ୍ୟୁ ହବ। କହିଲେ ଆମେ ଗୋଟେ ଏମିତି ଜାଗାକୁ ଯିବା ପାଇଁ ଚାହୁଁଛୁ, ଅସୁରମାନେ ଯଦି କହିବେ ଆମେ ଗୋଟେ ଏମିତି ଜାଗାକୁ ଯିବା ପାଇଁ ଚାହୁଁଛୁ ଯେଉଁଠି ମୃତ୍ୟୁ ନାହିଁ, କହିଲେ ନା ମୃତ୍ୟୁ ସର୍ବତ ଅଛି, କହିଲେ କେଉଁଠି ଗୋଟେ ଫାଙ୍କା ଜାଗା ନାହିଁ ଯେଉଁଠି ସେ ଯାଇ ପଶିଛି ଗୋଟେ ମୃତ୍ୟୁ ନାହିଁ, କହିଲେ ନା ନା ଏଟା ନତୁ ଭର୍ବ ଭଗବତ ନିର୍ମିତା ଅଛି, ଭଗବାନ ଏମିତି ଜାଗା ନିର୍ମାଣ କରୁନାହାନ୍ତି ଯେଉଁଠି ଗଲେ ମରଣ ହବନି, ଯଦି ସର୍ବତ୍ର ମରଣ ହବ ଏ ତୁମ ପାଇଁ ତ ଏ ଯୁଦ୍ଧଟା ମୁଁ କରିଛି, ଆରେ ମୋର ମରଣର କ'ଣ ଅସୁବିଧା ଅଛି, ମୁଁ ତ ହରିଚିନ୍ତନ କରିକରି ମୃତ୍ୟୁବରଣ କରିବି, ମୁଁ ଚାହୁଁଛି ଅସୁରକୂଳକୁ ଧନ୍ୟ କରିବା ପାଇଁ, ତୁମେ ଯଶସ୍ୱ ବା ସ୍ୱର୍ଗକୁ ଯିବ, ତୁମେ ଲଢ଼େଇ କର ଦେବତାମାନଙ୍କ ସହିତ, ଆସ, ମୁଁ ତ ଜାଣିଛି ମୋର ଗତି କ'ଣ, ତୁମେ ଆସ। ଲୋକେ ଯଶସ୍ଥାସ୍ତ ତତ୍ତ୍ୱ ଯଦି ଅହମ୍, ଯଦି ତୁମେ ଲୋକଙ୍କ ନିକଟରୁ ପ୍ରଶଂସା ଯଶ ପାଇବା ପାଇଁ ଚାହୁଁଛ, କୋ ନାମ ମୃତ୍ୟୁ ନ ବୃଣିତେ ଯୁକ୍ତମ, କିଏ ମୃତ୍ୟୁକୁ ବରଣ କରିବ ନା, ସମସ୍ତେ ଆଦର କରିବେ, ତୁମେ ଆସ ଯୁଦ୍ଧ କର। ବୃତପ୍ରଭୁ ଏଭଳି କହୁଛନ୍ତି। ମଣିଷ ତିନି ପ୍ରକାର ଅଛନ୍ତି, ରାମଚରିତ ମାନସରେ ତୁଳସୀଦାସ ରଚନା କରିଛନ୍ତି, ତିନି ପ୍ରକାର ମଣିଷ। ରାମ ରାବଣଙ୍କର ଯେତେବେଳେ ପ୍ରଭୁ ରାମଚନ୍ଦ୍ର ମହାପ୍ରଭୁ ରାବଣ ସେତେବେଳେ ଯୁଦ୍ଧ କରୁଛନ୍ତି, ରାବଣ ବହୁତ ଗାଳି ଦେଉଛନ୍ତି, ବହୁତ କୁହାସା କହୁଛନ୍ତି, ସେତେବେଳେ ରାମଚନ୍ଦ୍ର ମହାପ୍ରଭୁ କହିଛନ୍ତି ମଣିଷ ତିନି ପ୍ରକାର, ଗୋଟେ ଗୋଲାପ ଫୁଲ ଭଳି ମଣିଷ, ଆଉ ଗୋଟେ ପଣସ ପରି, ଆଉ ଗୋଟେ ଆମ୍ବ ପରି। ରାବଣ ବୋକା ହେଇକି ଅନୁଛି, କ'ଣ ବୁଝିପାରୁଛନ୍ତି, ତିନି ପ୍ରକାର ମଣିଷ ଅଛନ୍ତି, ଗୋଲାପ ଫୁଲ ପରି, ଗୋଟେ ପଣସ ପରି, ଗୋଟେ ଆମ୍ବ ପରି। ରାବଣ ଚାହିଁଲେ, ରାମଚନ୍ଦ୍ର ମାସରେ ଲେଖା ହେଇଯାଇଛନ୍ତି, ରାବଣ ବୁଝିପାରୁନାହାନ୍ତି, ବୁଝେଇକି ରାମଚନ୍ଦ୍ର ମହାପ୍ରଭୁ କହୁଛନ୍ତି, ଗୋଲାପ ଫୁଲ ଗୋଲାପ ଗଛ ଭଳି ଜଣେ ମନୁଷ୍ୟ, ଗୋଲାପ ସଦୃଶ, ଗୋଲାପ କ'ଣ ଫୁଲଟା ନା ଫଳ ଦେଉଛି କି, ଫୁଲ ପଣସ ଫଳ, ଆମ୍ବ ଫୁଲ ଫଳ ଉଭୟ, ଏତେ ସବୁ ଫଳ ଅଛି କିନ୍ତୁ କାମରେ ଲାଗିବନି କିଛି, ପଣସର ଫୁଲ ହେଇକି ତ ଫଳ ହେଉଛି ନା, ସବୁ ଜିନିଷ ଫୁଲ ହେଇକି ଫଳ ହେଉଛି। ଏଠି ରାମଚନ୍ଦ୍ର ମହାପ୍ରଭୁ ଯେତେବେଳେ କହିଲେ ଏ କଥା, ରାମଣ ଶୁଣି ଦେଖିଲା, ପ୍ରଭୁ କ'ଣ ଏ କଥା କହୁଛନ୍ତି, ଏମିତି କଥା କାହିଁ କହୁଛନ୍ତି, ନା ତିନି ପ୍ରକାର ମଣିଷ ଅଛନ୍ତି, କିଛି ଲୋକ କୁହନ୍ତି ଗୋଲାପ ଫୁଲ ଭଳି, ଆଉ କିଛି ଲୋକ କରନ୍ତି କାମରେ କରିକି ଦେଖାନ୍ତି ସେ ପଣସ ଭଳିଆ, ଆଉ କିଛି ଲୋକ କୁହନ୍ତି ଆଉ କରନ୍ତି ସେ ଆମ୍ବ ଭଳିଆ। କହିଲେ ରାବଣ ତୁ ଗୋଲାପ ଫୁଲ ଭଳିଆ କଥା କୁହନି, କେବଳ ଚିକିଣିଆ କଥା ଗୁଡ଼ା କହୁଛୁ, ଯଦି ହବୁ ତାହେଲେ ଆମ୍ବ ହ ନହେଲେ ପଣସ, ଫୁଲ ହିଁ କିଛି ଲାଭ ନାହିଁ, କହୁଛୁ ଯଦି କର ନହେଲେ ପାଟି ବନ୍ଦ କରି ମୋ ସାଙ୍ଗେ ଯୁଦ୍ଧ କର। ଆଉ ଭଗବାନଙ୍କର ଐକାନ୍ତିକ ଭକ୍ତମାନେ ପଣସ କିଛି କହିବେନି, ସବୁ କରିଦେବେ, ଧନ ଦେଲେ ବି କିଛି କହିବେନି, ମୁଁ ଧନ ଦେଲି ବୋଲି, ସୁଦାମାଙ୍କ ଧନ ଦେଲେ କିଛି କହିଲେ, ଚୁପଚାପ ବସିଲା, ପୁରୀ ଓଲଟା ଜୁହାର ହେଲେ, କହିଲେ ସଖା କ୍ଷମା କରିବ, ଆସିଥିଲ ଆଉ କିଛି ତ ଦେଇପାରିବନି, ତୁମେ ଯାଅ, ସବୁ ଦେଇଦେଇଛନ୍ତି, ପଣସ କହିବା ଦରକାର, ସବୁ କ'ଣ ଫଳ। ଆଉ ଇଏ ହେଉଛନ୍ତି ଆମର ରୁଦ୍ରାସୁର ପ୍ରଭୁଙ୍କ ଭଳି, ଯେମିତି ମଧ୍ୟମ ଅଧିକାରୀ ଯେମିତି ଆଚରଣ କରେ ପ୍ରଚାର କରେ, ରୁଦ୍ରା ପ୍ରଭୁ ସେଇଭଳି କହୁଛନ୍ତି କରୁଛନ୍ତି, ଯାହା କହୁଛୁ ସେଇଟା କରୁଛନ୍ତି, ମୃତ୍ୟୁକୁ ଭୟ ନାହିଁ, ସର୍ବତ୍ର ମୃତ୍ୟୁ ଅଛି, ତୁ କୁଆଡ଼େ ଯିବା ପାଇଁ ଚାହୁଁଛ, ଯେଉଁଠି କିଛି ବି ତୁମ ମୃତ୍ୟୁ ହବ, କିନ୍ତୁ ମୁଁ ତୁମ ପାଇଁ ଏକ ଯଶସ୍ୱୀ ମରଣର ଆୟୋଜନ କରିଛି, ଦେବତାମାନଙ୍କ ସହିତ ଯୁଦ୍ଧ କରିକି ତୁମେ ଯଶସ୍ୱୀ ହୁଅ, ଆସ ସମସ୍ତେ, ଆଉ କେଉଁଠିକି ତୁମେ ଗଲେ ବି ତୁମେ ବଞ୍ଚିପାରିବନି, ନିଶ୍ଚିତ ତୁମର ମରଣ ହବ, ମରଣଟା ହେଉଛି ନିଶ୍ଚିତ। ଏଇଟା କହିସାରିଲା ପରେ ଆଉ ଗୋଟିଏ ଶ୍ଳୋକ ଆମେ କହିବା, ଏ ଶ୍ଳୋକଟି ସଂକ୍ଷେପ ଶ୍ଳୋକ, ଏଥିରେ କିଛି ବିଶେଷ ନାହାନ୍ତି, ତାପରେ ଅଧ୍ୟାୟ ସରିଯିବେ, ହଁ ଏ ଅଧ୍ୟାୟ ସରିବେ। ଦୋଷ ଦୋଷମତୈୟ ମୃତ୍ୟୁ ଦୁରାପୋ ଯତ୍ ବ୍ରହ୍ମ ସନ୍ଧାରଣାୟା ଜିତାସୁ କଲେବରଂ ଯୋଗ ରତୋ ଜିତାସୁ ଯଦଗ୍ରିଣା ଯଦଗ୍ରଣୀ ବୀର ସୟେ ଅନିବୃତ। ଜଷ୍ଟ ଏ ଶ୍ଳୋକ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ ଶ୍ଳୋକକୁ ଟୀକା ରଚନା କରିଛନ୍ତି, ପ୍ରଭୁପାଦ ତାକୁ ଶ୍ଳୋକରେ ରଖିଛନ୍ତି, ଗୀତାରେ ଶ୍ଳୋକଙ୍କର ଅନୁବାଦ ବି ଅଛି। ଦୁଇ ପ୍ରକାର ଲୋକ ଯଶସ୍ୱୀ ହୁଅନ୍ତି ସ୍ୱର୍ଗକୁ ଯାଆନ୍ତି, ଯିଏ ଯୁଦ୍ଧରେ ମରେ ଆଉ ଯିଏ ମନକୁ ଏକାଗ୍ରତା କରି ବ୍ରହ୍ମ ଧାରଣାରେ ବ୍ରହ୍ମ ଚିନ୍ତନ ରହିକି ସ୍ୱରତ୍ୟାଗ କରେ, ଯୋଗୀ ଆଜି ଯୁଦ୍ଧରେ ମରେ। ସେଥିପାଇଁ ଭଗବାନ କୁରୁକ୍ଷେତ୍ର ଆରେଞ୍ଜମେଣ୍ଟ କରିଥିଲେ, କୁରୁକ୍ଷେତ୍ରରେ ହିଁ ଯୁଦ୍ଧଟା ହଉ, ଏ ପୁଣ୍ୟକ୍ଷେତ୍ର, ଏଠି ଯେଉଁମାନେ ମୃତ୍ୟୁବରଣ କରିବେ ସ୍ୱର୍ଗକୁ ଯିବେ। ଏଠି ରୁଦ୍ରପ୍ରଭୁ କହୁଛନ୍ତି ଯୁଦ୍ଧରେ ସଂସାରରେ ସବୁଠୁ ଭଲ ଜିନିଷ ଆସିଛି, ଯୁଦ୍ଧରେ ଭଗବତ ଗୀତା ଆସିଥିଲେ, ଆଉ ଯୁଦ୍ଧରେ ଏ ତୃତୀୟାର ବୈବସ୍ୱତ ମନୁଙ୍କର ମନ୍ୱନ୍ତରରେ ତୃତୀୟାର ଆରମ୍ଭ ଯମୁନା ତଟରେ ଯେଉଁ ରୁଦ୍ରପ୍ରଭୁ ଆଉ ଇନ୍ଦ୍ର ବାସବଙ୍କ ଭିତରେ ଯୁଦ୍ଧ ହେଇଛନ୍ତି, ଏ ଯୁଦ୍ଧ ଭିତରୁ ଆସିଛନ୍ତି ଭାଗବତର ପ୍ରାଣ, ଆଉ କାହା ମୁଖରେ? ରୁଦ୍ରପ୍ରଭୁଙ୍କ ମୁଖରେ ଭାଗବତର ପ୍ରାଣ, ଚାରୋଟି ସିଦ୍ଧାନ୍ତ ପୁରା ଭାଗବତର ପ୍ରାଣ ତାଙ୍କରି ମୁଖରେ ଆସିଛି। ଦେଖନ୍ତୁ କେତେ ସୁନ୍ଦର କଥା କହୁଛନ୍ତି, ଦୌ ସମ୍ମତ ଇହ ମୃତ୍ୟୁ ଦୁରାପା, ଦୁଇଟି ମୃତ୍ୟୁ ହେଉଛି ଦୁରାପା, ଅତି ରେୟାର ଦୁର୍ଲଭ। କେଉଁ ମୃତ୍ୟୁ? ଯତ୍ ବ୍ରହ୍ମ ସନ୍ଧ୍ୟା ରୟାଣା ଜିତ ଆସୁ, ଯିଏ ଆସୁ ଇନ୍ଦ୍ରିୟ ମନ ଆଖୁ ଜୟ କରିକି ଯେ ବ୍ରହ୍ମରନ୍ଧ୍ରରେ ସ୍ୱର ତ୍ୟାଗ କରିଲା ଯେଉଁ ଯୋଗୀ, ଇଏ ହେଉଛି ଦୁରାପା ମୃତ୍ୟୁ। ଆଉ ଦ୍ୱିତୀୟ ମୃତ୍ୟୁ ଦୁରାପା କ'ଣ? କଲେ ବରଂ ଯୋଗ ରତେ ଜିତ ଆସୁ ଯଦାକ୍ରୀଣ ବୀର ସହିତ ଅନିବୃତ, ପଛକୁ ନ ଯାଇକି ଯେଉଁ ବୀର ଯୁଦ୍ଧ କ୍ଷେତ୍ର ସୟନ କରେ, କଳେବରକୁ ତ୍ୟାଗ କରେ, ସେ ବି ହେଉଛି ସେ ମୃତ୍ୟୁ ହେଉଛି ଦୁରାପା। ଇଏ ଆମର ପ୍ରତାପ୍ରଭୁ କହୁଛନ୍ତି। ଏହାର ପରେ ଏଇ ଅଧ୍ୟାୟ ସରିଲେ ଏଗାର ଅଧ୍ୟାୟ ଆରମ୍ଭ ହେବେ। ସିଦ୍ଧର୍ଶ୍ୱାମୀଙ୍କର ଟିକାର ଗୋଟିଏ କଥା ପଢ଼ିଦେଇ କଥାକୁ ବିଶ୍ରାମ ଦେବା। ଏକାଦଶୀ ବୃତ୍ତସ୍ୟ ଯୁଦ୍ଧମାନସ୍ୟ ବଜିଣା ଭକ୍ତି ଜ୍ଞାନ ବଳ ଉର୍ଦ୍ଧକ ଚିତ୍ରବାଚା ଆତ୍ମବର୍ଣ୍ଣିତା। ଭକ୍ତି ଜ୍ଞାନ ବଳର ବିଚିତ୍ର ବାଚା ଅନୁବର୍ଣ୍ଣନା ହେଇଛି ଏଗାର ଅଧ୍ୟାୟରେ। ଏଇଥିରେ ସ୍ତୁତି ଆସିବେ ରୁଦ୍ରପ୍ରଭୁଙ୍କର ସ୍ତୁତି, ଭାଗବତର ଯେଉଁ ପ୍ରାଣ ଅପେକ୍ଷା କରି ରହିବେ ଇନ୍ଦ୍ର କାହିଁକି ବଜ୍ର ମାରୁନାହାନ୍ତି। ମୁଁ ଏତେ ଇନ୍ଦ୍ରକୁ କ୍ରୋଧ କଲେଣି, ଇନ୍ଦ୍ର ବଜ୍ର ମାରୁନାହାନ୍ତି, ଏ ହୀନ ଇନ୍ଦ୍ରକୁ ମୁଁ ଆଉ ପ୍ରାର୍ଥନା କରିବି, ମୁଁ ଭଗବାନଙ୍କୁ ପ୍ରାର୍ଥନା କରିବି। କାରଣ ମନେ ରଖିଥିବେ ଦୁଇଟି ଜିନିଷ ଆମ ଅଧୀନରେ ନାହିଁ, ବଞ୍ଚିବାଟା ଆମ ଅଧୀନରେ ନାହିଁ, ମରଣଟା ଆମ ଅଧୀନରେ ନାହିଁ। ମଣିଷକୁ ଯଦି ଦୁଇଟା ଭଗବାନ ଛାଡ଼ି ଦେଇଥାନ୍ତେ ତାହେଲେ ମଣିଷ ସବୁକିଛି କରିପାରନ୍ତା, ବଞ୍ଚିବାଟା ଆମ ଅଧୀନରେ ନାହିଁ, ମରଣଟା ବି ଆମ ଅଧୀନରେ ନାହିଁ। ପ୍ରାରବ୍ଧ ହିସାବରେ ଯେତେ ଦିନ ବଞ୍ଚିବାର ଅଛି ଆମେ ବଞ୍ଚିବାକୁ ବାଧ୍ୟ, ଆମେ ଇଚ୍ଛା କରିବା ଯେ ମରିଯିବା ପାଇଁ ତା ମରିପାରିବେ, ମରିବା ପାଇଁ ବି ଆମେ ଯାହା କରନ୍ତି ଆମ ଇଚ୍ଛାଧୀନ ନୁହେଁ, ମରଣ ଆମର ଇଚ୍ଛାଧୀନ ନୁହେଁ, ବଞ୍ଚିବା ବି ଆମ ଇଚ୍ଛାଧୀନ ନୁହେଁ। ରୁଦ୍ରପ୍ରଭୁ ଶେଷ ଭଗବାନଙ୍କୁ ପ୍ରାର୍ଥନା କରିବେ, ପ୍ରାର୍ଥନା ଦୂର ରହିବେ, କିନ୍ତୁ ତା ପୂର୍ବରୁ ତାଙ୍କର ସବୁ ଉଦ୍ଗାର ରହିବ। ଦେଖିବେ ଇନ୍ଦ୍ର ଇଏ ଡାକୁଛନ୍ତି, କିନ୍ତୁ ଇନ୍ଦ୍ର କ'ଣ କରୁଛନ୍ତି? ସୈନ୍ୟମାନଙ୍କୁ ପଛରୁ ସୈନ୍ୟମାନଙ୍କୁ ମାରୁଛନ୍ତି। ଭୁଲ ଦେବରାଜ ଇନ୍ଦ୍ର ଏ ବୃତ୍ରପ୍ରଭୁଙ୍କ ସହିତ ଯୁଦ୍ଧ କଲାବେଳେ ସବୁ ପଦକ୍ଷେପରେ ଧର୍ମନୀତିକୁ ଭାଙ୍ଗି ଭାଙ୍ଗି ଯାଇଛନ୍ତି। କେବଳ ଭଗବାନ ତାଙ୍କୁ ଅନୁକୂଳ ହେଇଛନ୍ତି ବୋଲି ସେ ବିଜୟ ହେଇଛନ୍ତି, କିନ୍ତୁ ଯଦି ପ୍ରଭୁ ଅନୁକୂଳ ନଥାନ୍ତେ ବୃତ୍ର ବିଶ୍ୱ ସହିତ ଇନ୍ଦ୍ରଙ୍କୁ ବି ଗ୍ରାସ କରିଦେଇଥାନ୍ତି, କାରଣ ସବୁ ନୀତିକୁ ଭାଙ୍ଗିଛନ୍ତି, ସବୁ ନୀତିକୁ ପଛରୁ ମାରିଛନ୍ତି ସୈନ୍ୟମାନଙ୍କୁ। ତୁମେ ଦେବରାଜ ଇନ୍ଦ୍ର ବାସ ହେଇଛ, ଭୟରେ ଯିଏ ପଳାୟନ କରୁଛି ଯୁଦ୍ଧ କ୍ଷେତ୍ରରୁ ସେମାନଙ୍କୁ ମାରୁଛ? ଡାକିବେ ସେମାନଙ୍କୁ, ରୁଦ୍ରପ୍ରଭୁ ଡାକିବେ ସେମାନଙ୍କୁ, ଏ ଡାକିବେ ତ ନ ଶୁଣିକି ପଳାଇଯିବେ ସେମାନେ ଭୟରେ, ଇନ୍ଦ୍ରକୁ ଗାଳିଦେବେ, ଇନ୍ଦ୍ରଙ୍କର କ୍ରୋଧ ଉତ୍ପାଦନ କରିବା ପାଇଁ ଚାହିଁବେ, କହି ଇନ୍ଦ୍ର ଆ ମୋ ସାଙ୍ଗେ ଯୁଦ୍ଧ କର। ତାପରେ ଇନ୍ଦ୍ରଙ୍କ ପ୍ରତି ତାଙ୍କର ଉଦ୍ଗାର, ଇନ୍ଦ୍ରଙ୍କର କ୍ରୋଧ ଉତ୍ପାଦନ ସୃଷ୍ଟି, ଇନ୍ଦ୍ରଙ୍କର କ୍ରୋଧ ହେବନି ଭଗବାନଙ୍କ ପ୍ରାର୍ଥନା, ଭଗବାନଙ୍କ ପ୍ରାର୍ଥନା କରିସାରିଲା ପରେ ଇନ୍ଦ୍ରଙ୍କର ଭଗବତ ବୃତ୍ରପ୍ରଭୁଙ୍କର ଭଗବତ ଭକ୍ତ ଦେଖି ଇନ୍ଦ୍ରଙ୍କ ହାତରୁ ବଜ୍ର ଖସି ପଡ଼ିଥିବ, ଇନ୍ଦ୍ର ଥରେ ଟ୍ରାଏଲ୍ କରିଥିବେ, ପକେଇଥିବେ ଏକଦାକୁ ବଜ୍ରକୁ, ଇଏ ବାମହସ୍ତରେ ଧରିନେବେ ସାଙ୍ଗେ ସାଙ୍ଗେ ଖେଳିକି, ଲୀଳୟା ବାମହସ୍ତେନ ଲୀଳୟା ବୃତ୍ର ନେଇଯିବେ। ତାଙ୍କର ନବା ଶୈଳୀକୁ ଦେଖି ଇନ୍ଦ୍ର ଭୟ କରିଗଲେ, ଆରେ ଭଗବାନଙ୍କର ମିଛରେ ମୋତେ ବଜ୍ର ଦେଇଥିଲେ, କହିଲେ ଦଧିଚ ଋଷିକର ଏଇଟା କାମ କରିବ କି କ'ଣ, ହାତରେ ଖେଳ ଖେଳରେ ବଜ୍ରଟା ଧରି ପକେଇଲାଣି, ଆଉ ବୃତ୍ରପ୍ରଭୁ କହିଲେ ବି ଇଏ ବଜ୍ର ମାରିବେନି, ବଜ୍ରକୁ ଛାଡ଼ିଦେବେ। ବୃତ୍ରପ୍ରଭୁ ଚାହିଁଥିଲେ ସେକେଣ୍ଡ ଟାଇମ୍ ବି ସେଠି ମାରିପାରିଥାନ୍ତେ, ଯୁଦ୍ଧ କଲେଣି ଠିଆ ବଜ୍ର ନାହିଁ, କହିଲେ ନା ମୁଁ ଆଘାତ କରିବିନି ଇନ୍ଦ୍ର, ମୁଁ ସେମିତି ଭୀରୁ ନୁହେଁ, ମୁଁ ଆଘାତ କରିବିନି, ମୁଁ ଧର୍ମନୀତି ଜାଣେ, ତୁମ ଭଳି ମୁଁ ନୁହେଁ, ଉଠାଅ ଉଠାଅ ବଜ୍ର ଉଠାଅ ଉଠାଅ ବଜ୍ର, ଇନ୍ଦ୍ରକୁ ଲାଜ ଲାଗୁଛି ବଜ୍ର ଉଠିବା ପାଇଁ, ଉଠା ମୋ ଉପରେ ପ୍ରହାର କର, ପ୍ରହାର ବି କରୁନା, ପୁଣି ଉଦ୍ଗାର କରିବେ, ଶର ତ୍ୟାଗ କରିବା ପାଇଁ ଇନ୍ଦ୍ରଙ୍କୁ ପ୍ରୋତ୍ସାହନ ଦେଇଛନ୍ତି, ପ୍ରୋତ୍ସାହନ ଦେଇଛନ୍ତି। ଯୋଗୀ ଏଥିରୁ ଶିଖିବ ଶର ତ୍ୟାଗ କରିବା ପାଇଁ କେତେ ବ୍ୟାକୁଳ ହେବା ଦରକାର। ଶେଷରେ ଇନ୍ଦ୍ର ବହୁ ବିଚାର କରିକି ସିଦ୍ଧ ବୋଲି କହିବେ ମୁଖରେ, ଓହୋ ସାଧ ଓହୋ ଦୈତ୍ୟାନାମ ସିଦ୍ଧୋସି, ତୁମେ ଦୈତ୍ୟମାନଙ୍କ ଭିତରେ ସିଦ୍ଧ ହେଇଗଲ, ପ୍ରଶଂସା କରିକରି ସେସବୁ ଚଲେଇବେ ବଜ୍ର, ରୁଦ୍ରପ୍ରଭୁଙ୍କ ଶରୀରରୁ ଜ୍ୟୋତି ବାହାରିବ, ଭଗବାନଙ୍କ ଶରୀରରେ ଲୀନ ହେବ, ତାପରେ ଇନ୍ଦ୍ର ଫେରିବେ। ତେଣୁ ଏଇ ଦୁଇଟି ଯେଉଁ ଅଧ୍ୟାୟ ହେଲା ଏଗାର ग्रंथराज श्रीमद भागवतम की जय, प्रभुपाद जी महाराज की जय, गौर गोविंद गोस्वामी श्री गुरुदेव की जय, संवेद वैष्णव भक्त वृंद की जय, निताई गौर प्रेमानंद।